ଆଳୟରେ ଉପସ୍ଥିତ ଥିବା ସମୟରେ କୃଷ୍ଣ ବଳରାମ ଉଭୟ ଉପସ୍ଥିତ ହୋଇଛନ୍ତି ନନ୍ଦ ମହାରାଜଙ୍କୁ ଫେରି ଆଣିବା ପାଇଁ। କିନ୍ତୁ ବରୁଣ ଯେହେତୁ ଯୋଗମାୟାଙ୍କ ଦ୍ୱାରା ଲୀଳା ସଂଗଠିତ ହେଉଛନ୍ତି, ବରୁଣ ଯେହେତୁ ଅତ୍ୟନ୍ତ ଯେଉଁମାନେ ଅଧିକାରୀ ଦେବତା ଇନ୍ଦ୍ର ବାୟୁ ଚନ୍ଦ୍ର ବରୁଣ ଏମାନଙ୍କର ଯେଉଁ ଦୋଷ ଗୁଡ଼ିକ ରହିଛି ସେଗୁଡ଼ିକ, ଯେଉଁମାନେ ଚନ୍ଦ୍ରମା ଚନ୍ଦ୍ରଙ୍କର ପୁତ୍ର ହେଲେ ବୁଦ୍ଧ, କିନ୍ତୁ ବୈଦିକ ନିୟମ ହିସାବରେ ତାଙ୍କର ଜନ୍ମ ନାହିଁ, ଗୁରୁଙ୍କର ପତ୍ନୀଙ୍କ ଚନ୍ଦ୍ର ଗୁରୁ ପତ୍ନୀଙ୍କୁ ହରଣ କରିଥିଲେ, ଏଠି କ'ଣ ବେଦ ନିୟମଟା ଗୋଟେ ଲଗେଇ ହବ? କିନ୍ତୁ ବୁଦ୍ଧ ଯେତେବେଳେ ଆବିର୍ଭାବ ହେଲେ, ଯେତେବେଳେ ବୁଦ୍ଧଙ୍କ ପୂର୍ବରୁ ବୁଦ୍ଧଙ୍କ ପାଇଁ ହିଁ ବିଶାଳ ବଡ଼ ସଂଗ୍ରାମ ହେବାକୁ ଯାଉଥିଲା, ଚନ୍ଦ୍ର କହୁଥିଲେ ଇଏ ମୋର, ଇଏ ଗର୍ଭରେ ଯିଏ ଯୋଉ ସନ୍ତାନ ଅଛନ୍ତି ଇଏ ହେଉଛନ୍ତି ମୋର ମୋର ପୁତ୍ର, ବୃହସ୍ପତି କହୁଛନ୍ତି ମୋର ପୁତ୍ର। ଏ କଥାରେ ପଡ଼ିଛି ଯେ ଯେଉଁମାନେ ଅଧିକାରୀ ଦେବତା ସେମାନଙ୍କ ନିକଟରେ ଯେଉଁ ଦୋଷଟା ଦେଖାଯାଉଛି ସେଟା ତାଙ୍କର ନୁହେଁ, ସେ ଲୀଳା ସଂଗଠିତ ହେବା ପାଇଁ ଏସବୁ ଯୋଗମାୟାଙ୍କ ଦ୍ୱାରା ହେଉଛନ୍ତି, ବେଦବିଧି ନିୟମ ବି ତାଙ୍କ ପାଖରୁ ଲଗେଇ ହେବନି। ଶିବଜୀ ଜଣେ ଭୂତ ପ୍ରେତଙ୍କୁ ନେଇ ଦେବତାମାନଙ୍କ ସାଙ୍ଗରେ ଚାଲି ଆସିଲେ, ବିଶାଳ ବଡ଼ ମାନେ ସମର ତାରକାମୟମ ଭାଗବତରେ ଲେଖା ହେଇଛନ୍ତି, ଏତେ ବଡ଼ ଯୁଦ୍ଧ ମାନେ ଦ୍ୱିତୀୟ ଯାହା କୁହାଯାଏ ଦୈବାସୁର ସଂଗ୍ରାମ ଯେମିତି ସେମିତି ହେବାକୁ ଯାଉଥିଲା ଦେବତା ଦେବତାମାନଙ୍କ ଭିତରେ। କିନ୍ତୁ ବ୍ରହ୍ମା ଆସିକି ସମାଧାନ କଲେ, ବ୍ରହ୍ମା ଜାଣନ୍ତି ନା, ବ୍ରହ୍ମା ଆସିକି ପହଞ୍ଚିଲେ, ବୃହସ୍ପତି ଗାଳି ଦଉଛନ୍ତି କାହାକୁ, ତାରାଙ୍କୁ କହୁଛନ୍ତି ଗର୍ଭ ଆହିତ ମୋ ଗର୍ଭ, ଏଇଟା ଏଇ ଗର୍ଭରେ ବୀର୍ଯ୍ୟ ଆଧାନ କରିବାର ମୋର ବଳ ଶକ୍ତି ରହିଛି, ଏ ବେଦବିଧିଟା ଯେ ସବୁବେଳେ କାର୍ଯ୍ୟ କରିବ ତା ନୁହେଁ, ସବୁବେଳେ ଆମେ ଯେଉଁ ନିୟମଟା ଗୋଟେ ଧରିକି ବସିବା ଏଇ ନିୟମ ହିସାବରେ ଏଇଟା ହବ, ଏଇ ନିୟମ ଏଇଟା ସବୁବେଳେ ଲାଗିପାରିବନି, ଏ ନିୟମଟା ଆମ ପାଇଁ ସବୁବେଳେ ତାଙ୍କ ପାଇଁ ନୁହେଁ, ଯେଉଁମାନେ ଉଚ୍ଚ ଲୋକ ରହୁଛନ୍ତି ଯେଉଁମାନେ ଭଗବାନଙ୍କର ପ୍ରିୟ ପାର୍ଷଦ ସେମାନଙ୍କ ପାଖରେ କୌଣସି ବିଧି ଧର୍ମ ଗୋଟେ ଲାଗିପାରିବନି ତାଙ୍କ ପାଖରେ, ସେମାନେ ଭଗବାନଙ୍କ ଦ୍ୱାରା ଗୋଟେ ଯନ୍ତ୍ରିତ ତାଙ୍କ ଜୀବନ, ଗୋଟେ ଯନ୍ତ୍ର, ଯନ୍ତ୍ରଟା କ'ଣ ମେସିନ୍ ମ୍ୟାନ୍ କୁହନ୍ତି, ମେସିନ୍ ମ୍ୟାନ୍ କୁହାଯାଏ, ମେସିନ୍ ମ୍ୟାନ୍ ତାକୁ ଅପରେଟ୍ କରୁଛି, ଆଉ ଗୋଟେ ମେସିନ୍ ମ୍ୟାନ୍ ତାକୁ ସେଟ୍ କରି ଛାଡ଼ିଛି, ସେ ସେଇଭଳି ଚାଲିବ। ଆମ ଜୀବନଟା ଗୋଟେ ଯନ୍ତ୍ର ହେଇପାରୁନି, ଭକ୍ତ ଯେଉଁମାନେ ଶୁଦ୍ଧ ଭକ୍ତ ତାଙ୍କ ଜୀବନଟା ଗୋଟେ ଯନ୍ତ୍ରବତ୍ତ, ଯନ୍ତ୍ରବତ୍ତ ମାନେ କ'ଣ, ସେ ଟୋଟାଲ ତାକୁ ଜଣେ ଅପରେଟିଂ କରୁଛନ୍ତି, କିଏ ନା କୃଷ୍ଣ। ଶୁଦ୍ଧ ଭକ୍ତଙ୍କ ଜୀବନଟା ତାଙ୍କର କୌଣସି ସ୍ୱତନ୍ତ୍ର ଇଚ୍ଛା ନାହିଁ, କୌଣସି ସ୍ୱତନ୍ତ୍ର ଯୋଜନା ନାହିଁ, କୌଣସି ସ୍ୱତନ୍ତ୍ର ବିଚାରଧାରା ନାହିଁ, ସେ କେବଳ ସମର୍ପିତ। ଭକ୍ତର ଯେତେ ଲକ୍ଷଣ ରହିଲା, ବୈଷ୍ଣବର ଯେତେ ଲକ୍ଷଣ ରହିଲା, ତା ଭିତରେ ସବୁଠୁ ଗୋଟିଏ ଲକ୍ଷଣ କାହିଁକି ପ୍ରଧାନ ମୁଖ୍ୟ ଲକ୍ଷଣ କୁହାଗଲା, କ'ଣ କୁହାଗଲା, କୃଷ୍ଣଙ୍କ ଶରଣ। ଜଣେ ସବୁ ଗୁଣରେ ଗୁଣୀ ହେଲା ପରେ ବି, ବହୁତ ଗୁଣରେ ଗୁଣୀ ହେଲା ପରେ ଯଦି କୃଷ୍ଣଙ୍କ ଶରଣ ସେ ଜାଣିପାରୁନି, ତାର ଭକ୍ତିର ବିକାଶ ହେଇପାରିବ ନାହିଁ, ପ୍ରେମ ଭକ୍ତି ପ୍ରାପ୍ତ ହେଇପାରିବ ନାହିଁ, ସେଟା ମୁଖ୍ୟ ଲକ୍ଷଣ ରଖାହେଲା ନା। ଜୀବନଟା ଗୋଟେ ଯନ୍ତ୍ରବତ୍, ଯନ୍ତ୍ର ଯେଭଳି ଅପେକ୍ଷା କରେ ଯେ ମେସିନ୍ ମ୍ୟାନ୍ ଆସିବ, କରେଣ୍ଟ କନେକ୍ସନ୍ ଦେବ, ସୁଇଚ୍ ମାରିବ, ସେ ତାର ଚାଲିବ, ଜଣେ ଶୁଦ୍ଧ ଭକ୍ତ ତା ଜୀବନଟା ସବୁବେଳେ ସେଇଭଳିଆ, ସେ ଜାଣିନି ତା ଜୀବନଟା କ'ଣ ହବ, କାଲି ଆମ ଜୀବନ କ'ଣ ହବ ଆମେ କହିପାରିବୁନି। ଶୁଦ୍ଧ ଭକ୍ତ ସେଇଭଳି ଭାବନ୍ତି ଯେ କାଲି ଠାକୁର ଆମ ସାଙ୍ଗରେ କ'ଣ ଖେଳିବେ, ଆମକୁ କ'ଣ କରିବେ, ସେ କି ଜାଣନ୍ତି। ଆମେ କ'ଣ ସବୁ ଜାଣିଛେ, ମୁଁ ଏମିତି କଲେ ଏସ୍ତର ଗଲେ ଏହା କଲେ ଏମିତି ପାଇଯିବି, ଏଠି ଏମିତି କଲେ ଏମିତି କରିବି, ଏଇଟା ଆମେ ଯନ୍ତ୍ର ହେଇପାରୁନି, ସେଥିପାଇଁ ଆମର ଶରଣାଗତିଟା ପୂର୍ଣ୍ଣ ହେଇପାରୁନି, ଏଇଟା ଐକାନ୍ତିକ ଭକ୍ତି ବି ନୁହେଁ, ବ୍ୟଭିଚାର ଦୋଷଟା ଲାଗିଲା। ଦେବତାମାନଙ୍କ ପାଖରେ ଯେତେବେଳେ ଯେଉଁ ଗୁଣ ଯେମିତି ବରୁଣ ହରଣ କରି ନେଇଯାଇଛନ୍ତି, ସେଣେ ଚନ୍ଦ୍ର ଗୁରୁପତ୍ନୀ ତାରାକୁ ତାଙ୍କ ଗର୍ଭରେ ବୀର୍ଯ୍ୟ ଆଧାନ କରିଛନ୍ତି, ବୃହସ୍ପତି ଆସି କହୁଛନ୍ତି ନାରୀ ଏ ଗର୍ଭକୁ ଶୀଘ୍ର ମୋ ଗର୍ଭ, ଏ ଗର୍ଭକୁ ଶୀଘ୍ର ତ ପାତ କରା, ଜବରଦସ୍ତି ଯୁଦ୍ଧରୁ ନିବୃତ୍ତ କଲେ, ବ୍ରହ୍ମା ବୁଝେଇ ଦେଲେ, ବୃହସ୍ପତି ଆସି କହିଲେ ତୁମେ ଶୀଘ୍ର, ତୁମକୁ ଲଜ୍ଜା ଲାଗୁନି, ସେ ମୋର ଶିଷ୍ୟ, ତେଣୁ ଗର୍ଭ ଅସମୟରେ ଗର୍ଭପାତ କରେଇଲେ କିଏ, ସେମାନେ ଦେବତା, ସେମାନଙ୍କ ଶକ୍ତି ରହିଛି ତାରା ଗର୍ଭଟି, ତେଣୁ ଆସିଲେ ଗର୍ଭ ଯେତେବେଳେ ସେ ପାତ କରେଇଲେ, କାହିଁକି କାହିଁକି ବୃହସ୍ପତି କହୁଥିଲେ ଏ ସନ୍ତାନ ମୋର ନୁହେଁ, ଏ ତୁମ ଗର୍ଭରେ ରହିବନି, ତାକୁ ଚନ୍ଦ୍ର ନେଇକି ପଳେଇବା ଦରକାର। ତେଣୁ ଯେତେବେଳେ ଜନ୍ମ ଦେଲେ ସାଙ୍ଗେ ସାଙ୍ଗେ ବ୍ରହ୍ମାଜୀ ତାଙ୍କୁ ନାମକରଣ କଲେ, ବ୍ରହ୍ମାଜୀ ତାଙ୍କର ନାମ ବୁଦ୍ଧ ଦେଲେ ନା, ବୁଦ୍ଧ ଯେଉଁମାନେ ବୁଦ୍ଧ ଯେଉଁମାନେ ବହୁତ ଅତ୍ୟନ୍ତ ବୁଦ୍ଧିମାନ, ତାଙ୍କର ବୁଦ୍ଧଟା ଉଚ୍ଚରେ ରହିଥିବ ନା, ଆଉ ବୁଦ୍ଧଟା ନ ରହିଲେ ବୁଦ୍ଧି କେମିତି ଆସିବ, ବୁଦ୍ଧଟା ଉଚ୍ଚର ନ ରହିଲେ ବୁଦ୍ଧି ହେବେନି, ଆଜି କଥା ଯେ ତାର କ'ଣ ବୁଦ୍ଧ ବୁଦ୍ଧି ବୁଦ୍ଧ ଉଚ୍ଚର ନଥିବେ ତାକୁ କିଛି ତା ମୁଣ୍ଡରେ ପଶିବନି କିଛି ଆଉ। ପିଲା ପିଲା ଅଛନ୍ତି ଯେତେବେଳେ ପିଲାଟି ଆସିଗଲେ କିଏ ବୁଦ୍ଧ ଆସିଗଲେ ଏତେ ସୁନ୍ଦର କନକ ପ୍ରଭାମ ସେ ଶ୍ଳୋକରେ ଅଛନ୍ତି। ସନ୍ତାନ କନକ ପ୍ରଭାମ ଗୋଟେ କନକ ମାନେ ସ୍ୱର୍ଣ୍ଣ ଭଳିଆ ଚକ୍ର ଦେହ ଅତ୍ୟନ୍ତ ଆକର୍ଷଣୀୟ ଦେହ। ଆଚ୍ଛା ବର୍ତ୍ତମାନ ପୁଣି ଝଗଡ଼ା ଲାଗିଲା ଦୁଇ ଜଣଙ୍କ ଭିତରେ, କାହା କାହା ଭିତରେ? ବୃହସ୍ପତି ଭିତରେ ଚନ୍ଦ୍ର ଭିତରେ। ସେ କହୁଛି ଏଇଟା ମୋ ପୁଅ, ବୃହସ୍ପତି କହୁଥିଲେ ଏଟା ଏଟା ଗୋଟେ ଅବୈଧ ସନ୍ତାନ, ଏଟା ମୋର ଗର୍ଭରେ ଇଏ ମୋ ସ୍ତ୍ରୀର ଗର୍ଭରେ ଇଏ ରହିବନି, ତାଙ୍କୁ ତୁ ଶୀଘ୍ର ଛାଡ଼ିଦିଅ, ଗର୍ଭପାତ କର। ସେ ଗର୍ଭପାତ କରିଦେଲେ ସନ୍ତାନଟିକୁ ଦେଖିକି ବୃହସ୍ପତି ନାଇଁ ଏଇଟା ମୋର ପୁଅ, ଆଉ ଚନ୍ଦ୍ର କହୁଛନ୍ତି ମୋର ପୁଅ। ସେ ଠିଆ ହେଇଛନ୍ତି ଛୋଟ ପିଲା ବୁଦ୍ଧ ଠିଆ ହେଇଛନ୍ତି, କାହାର ପୁତ୍ର? କାରଣ ଏତେ ଆକର୍ଷଣୀୟ ଥିଲେ ତାଙ୍କ ରୂପରୁ। ଆଚ୍ଛା ଯଦି ଯଦି ତାଙ୍କର ସମ୍ପର୍କ ଅବୈଧ ଥିଲା ତାହେଲେ ଏତେ ଆକର୍ଷଣୀୟ ସନ୍ତାନ କେମିତି ହେଲେ? ଆଉ ତାଙ୍କର ନାମକରଣ ବ୍ରହ୍ମା କେମିତି କରି? ଆଉ ପିଲାଟି ପଚାରୁଛି ବୁଦ୍ଧ ଜଣାପଡ଼ିଲା କି ବ୍ରହ୍ମା କେମିତି ଜାଣିଲେ ଅତ୍ୟନ୍ତ ବୁଦ୍ଧିମାନ? ପିଲା ପଚାରୁଛନ୍ତି ମା ତୁମକୁ ଲଜ୍ଜା ଲାଗୁନି ସାଙ୍ଗେ ସାଙ୍ଗେ ଛୋଟିଆ ବାଳକ, ମା ହିଁ ଜାଣେ ପୁତ୍ରର ପୁତ୍ରର ଯାହା କୁହନ୍ତି ପରିଚୟ, ମୁଁ କାହାର କୁହ? ସିଏ କଣ ଖୋଲାଖୋଲି କରି କହିବେ ବୃହସ୍ପତିଙ୍କ ପାଖରେ? ବୃହସ୍ପତି କହୁଛନ୍ତି ଇଏ ମୋର ସନ୍ତାନ, ଚନ୍ଦ୍ରମା କହୁଛନ୍ତି ମୋର ସନ୍ତାନ। ପୂର୍ବରୁ ବୃହସ୍ପତି ଚାହୁଁନଥିଲେ କିନ୍ତୁ ଦେଖିଦେଇକି ବାଳକକୁ ତାଙ୍କର ଆକର୍ଷଣ ଆସିଗଲା। କଣ କରାଯିବ ସେଠୁ? ବ୍ରହ୍ମା ଇଏ ବି ଗାଳି ଦଉଛନ୍ତି, ବାଳକ ବି ଗାଳି ଦଉଛନ୍ତି, ମା ତୁମକୁ ଲଜ୍ଜା ଲାଗୁନି, ତୁମେ କହିପାରୁନ ମୁଁ କାହାର ସନ୍ତାନ ବୋଲି, ମୁଁ କାହାର ପରିଚୟ ଦେଇ? ସେଠୁ ବ୍ରହ୍ମା ମହାଜନ ନା, ଠିକ ଭୁଲ ଜଗତର ବହୁତ ଲୋକ ଜାଣନ୍ତି, ଏଇଟା ଠିକ ଏଇଟା ଭୁଲ, କିନ୍ତୁ ଠିକ ଭୁଲକୁ ସମାଧାନ କରିବା ଲୋକେ ସଂସାର ବହୁତ କମ ଅଛନ୍ତି। ଗୋଟେ ଭୁଲ ଲୋକକୁ କ୍ଷମା ଦେବା, ଗୋଟେ ଭୁଲ କରିଥିବା ଲୋକକୁ କ୍ଷମା ଦେବା, ଏଇଟା ଜଗତ କରିପାରିବନି। ତାକୁ ଠିକ ରାସ୍ତାକୁ ଆଣିବା, ଏଇଟା ଜଗତ କରିପାରିବନି। ଲୋକ ଠିକ ଭୁଲ ଲୋକକୁ ଦଣ୍ଡ ଦେଇପାରିବ, ଏ ଭୁଲ କଲା ତାକୁ ଦଣ୍ଡ ଦେଇଦିଅ, କିନ୍ତୁ ସତ ଠିକ ରାସ୍ତାକୁ ଆଣିପାରିବନି। ଠିକ ଭୁଲର ବିଚାର ସମସ୍ତେ କରିପାରିବେ, ନିଚ ଠାରୁ ଉଚ୍ଚ ପର୍ଯ୍ୟନ୍ତ ଟିକେ ସମାଧାନ କରିବା, ସେଇଟା ହେଉଛି ମହାଜନ ମାନଙ୍କର କାର୍ଯ୍ୟ। ଏଥିପାଇଁ ସେମାନେ ମହାଜନ ସ୍ଥିତିରେ ସବୁବେଳେ ରହିଛନ୍ତି। ଦେଖିଲେ ଗୋଟେ ଅଡ଼ୁଆ କାମ ହେଇଯିବ ନା, ପିଲାଟା ଡାଣ୍ଟିଲାଣି କାହାକୁ? ମାଆକୁ, ତାରାଙ୍କୁ। ଏଇଟା ଦୁଇ ଜଣଙ୍କର ଝଗଡ଼ା ହେଇଗଲାଣି, ପୁଣି ଏ ପୁଅ ପାଇଁ ବର୍ତ୍ତମାନ ଝଗଡ଼ା, ଆଗରୁ ସ୍ତ୍ରୀ ପାଇଁ ଝଗଡ଼ା ହଉଥିଲା ତାରା ପାଇଁ, କାରଣ ଚନ୍ଦ୍ର କହୁଛନ୍ତି ଇଏ ମୋର ସ୍ତ୍ରୀ, ମୁଁ ଏଠି ଗର୍ଭ ଆଧାନ କରୁଛି। ସ୍ତ୍ରୀ ପାଇଁ ଝଗଡ଼ା, ବର୍ତ୍ତମାନ ପୁଅ ପାଇଁ ଝଗଡ଼ା, ତେଣୁ ବୃହସ୍ପତି ଚାହୁଁଥିଲେ ଇଏ ଗର୍ଭଟାକୁ ପାତ କରିଦେଲା ପରେ ମୋ ସ୍ତ୍ରୀକି ନେଇ ମୁଁ ମୋର ରହିବି, କିନ୍ତୁ ପୁତ୍ରଟାକୁ ଦେଖେ ଆକର୍ଷଣ ଚାଲିଲା। ମୁଁ ଏଇ କଥାଟି ଏବେ ମନେ ପଡ଼େ, ସବୁବେଳେ ବିଧିଧର୍ମ ଭାଗବତରେ ଯେଉଁ ପ୍ରସଙ୍ଗ ସବୁ ରହିଛି ତାକୁ ଏ ସାଧାରଣ ମାନଙ୍କ ପାଇଁ ନୁହେଁ, ଏ ବିଧିଧର୍ମ ଉପରେ ପକେଇ ପାରିବନି। ଏଟାକୁ କିଏ କହୁଛନ୍ତି ନା ସଂସାରର ସବୁଠୁ ବଡ଼ ଏକ ନମ୍ବର ବୈରାଗୀ ସୁଖଦେବ ଗୋସ୍ୱାମୀ କହୁଛନ୍ତି ଏ ପ୍ରସଙ୍ଗକୁ। ଅଷ୍ଟମ ସ୍କନ୍ଦ ପରେ ଡାଇରେକ୍ଟ ସମ୍ବାଦନ, ଅଷ୍ଟମ ନବମ ନବମ, ଏଟା ନବମର ବଂଶ ପରମ୍ପରା ପୁରା ସିଧା ସିଧା ସମ୍ବାଦ ଦଉଛନ୍ତି। ଉର୍ବଶୀ ପୁର୍ବା ଚରିତ ଦେବଜାନୀ ଯଜାତି ଚରିତ ଏସବୁ କାହିଁ ସୁଖଦେବ ସୁଖଦେବ ଗୋସ୍ୱାମୀ ଭଳି ମହାତ୍ମାମାନେ କାହିଁ କହୁଛନ୍ତି ସବୁ ଜିନିଷ? ସେଥିରେ ଭକ୍ତି ବି ଲୁଚିକି ରହିଛି, କାରଣ ପରମହଂସ ସଂଗୀତ ଆଉ ପରମହଂସ ସବୁ ଏଇ ଜିନିଷ କ'ଣ? ଏଇଟା କ'ଣ ପୁରୁଷ ସ୍ତ୍ରୀ ଲାଗି ଭାଗବତ ପ୍ରକଟ ହଉଛନ୍ତି ଜଣେ ମହାଜନଙ୍କର ସ୍ଥିତି କିଭଳି, ଆଉ ସଂସାରର ସମସ୍ତ କର୍ମକୁ ଅବୈଧ ବୋଲି କୁହାଯାଇପାରିବନି। ଦେବଲୋକରେ ଭଗବତ ଇଚ୍ଛା ବି କିଛି କର୍ମ ହଉଛି, ଗୋଟେ ଜୀବର ଦୋଷକୁ ଆମେ ଦେଖିଦେଉଛୁ ସିଏ ବହୁତ ଭୁଲ କରିଛି, ଭୁଲଟା କ'ଣ ସେ କରିଛି, ତାର ଗଭୀରତା କେତେ, ତାର ପରିଣାମଟା କେବଳ କୃଷ୍ଣ ଜାଣନ୍ତି, ଆଉ କିଏ ଜାଣନ୍ତି? କାରଣ ଭୁଲ କରିଥିବା ଲୋକ ଯେତେ ଅନୁତାପ କରେ, ଭୁଲ ଦେଖିବା ଲୋକ କେବେ ବି ଅନୁତାପ କରେ ନା। ଆମେ ସମସ୍ତେ ଭୁଲ ଦେଖୁଛୁ ଅନ୍ୟର, ସେ ଭୁଲ ସେ ଭୁଲ ସେ ଭୁଲ, ଭୁଲ ଦେଖିଦେଲା ପରେ ଆମେ ଦୋଷୀ ହଉଛେ, କାହିଁକି ତାକୁ ଘୃଣା କରୁଛେ, କିନ୍ତୁ ଭୁଲ କରିଥିବା ଲୋକ ସେ ଯେଉଁ ଅନୁତାପ କରୁଛି ତାର ସଂସ୍କାର, ତାର ଯେଉଁ ସଂସ୍କାର ହେଇଗଲାଣି ତାକୁ କ୍ଷମା ଭଗବାନ କରିଦେଲେଣି। ସେଥିରେ ସବୁବେଳେ ଜଗତର ସବୁ ଜିନିଷଟାକୁ ଆମ ବିଚାର ନେଲେ ହବନି, ସେ ବହୁତ ବଡ଼ ପାପି ଥିଲା, ସେଇଟା ଏତେ ଭୁଲ କରିଥିଲା। ସେଥିପାଇଁ ଶାସ୍ତ୍ରରେ କେତେ ପାପି ଲୋକମାନଙ୍କର ନାଁଟାକୁ କେବେ ବି ଯେ ଦଶୀ ରତ୍ନାକରଙ୍କର ନାଁ, ଯେତେ ବାଲ୍ମୀକି ହେଲେ ତା କ'ଣ କହୁଛ, ମହାକବି ମହାକବି ତାଙ୍କ ନାଁ, କବି ତାଙ୍କ ପାଖରେ ସବୁବେଳେ ମହାକବି ଲାଗେ, ମହାକବି ବାଲ୍ମୀକି, ସେ କେବଳ ନାମର ମହିମା, ତାଙ୍କରି ପାଖରୁ ଭଗବାନ ନାମର ମହିମା ପ୍ରକଟ କଲେ, ରାମ ନାମର ମହିମା ସେପଟେ ସେ ଜାଣନ୍ତି, ସେ ମାନସରେ ସେ ଲେଖିଲେ ସିଧା ଆଉ, ଜାନୁ ଆଦି କବି ନାମ ପ୍ରଭାବ, ଆଦିକବି କେବଳ ନାମର ପ୍ରଭାବ ଜାଣି, ସଂସାରରେ ଦୁଇ ଜଣ କେବଳ ନାମର ପ୍ରଭାବ ଜାଣିଛନ୍ତି, ଆଉ ତାଙ୍କ ଭାବ ହିସାବରେ, ରାମଚରିତ ମାନବ ଭାବ ହିସାବରେ ଦୁଇ ଜଣ କେବଳ ସଂସାର ନାମର ମହିମା ଜାଣିଛନ୍ତି, ଜଣେ ହେଲେ ଶିବଜୀ ଆଉ ଜଣେ ହେଲେ ଆଦିକବି। କାହିଁକି ଉଲୁଟା ଜାପୁ ଭୟ ସେ ମହାମୁନି ହେଇଗଲେ ଉଲ୍ଟା ଜପିକି ନାମର ମହିମାଟା ସେ କାହିଁ ଜାଣିଥିଲେ ନା, ମରା ମରା ଜପୁ ଜପୁ ସେ ଆଜି ମହାମୁନି ହେଇଗଲେ, ଓଲୁଟା ଜପିକି ଯଦି ଏତିକି ଫଳ ପାଇଲେ ତାହେଲେ ସିଏ ହିଁ କେବଳ ଜାଣନ୍ତି ନାମର ମହିମାଟା। ଇଏ ତାଙ୍କ ଦୋଷଟା ଯଦି ଦେଖା ହବ, ଦୋଷଟା ଦେଖିବା ଗୋଟେ ଅଲଗା ଜିନିଷ, ଦୋଷୀ ଦୋଷ କରିକି କ୍ଷମା ପାଇଯାଏ, କିନ୍ତୁ ନିର୍ଦ୍ଦୋଷ ଦୋଷ ଦେଖିକି ଦୋଷୀ ହେଇଯାଏ। ଆମେ ବର୍ତ୍ତମାନ ସେଇ ଧନ୍ଦାରେ ପଶୁଛେ ନା, ଆଉ ଦୋଷ ଯିଏ କରିଛି ସେ ତାର ଅନୁତାପ କରି ଠାକୁର ମାର ମୁଣ୍ଡ ପିଟେଇ କାନ୍ଦିକି ସେ ତାର ପାର ହେଇକି ପଳେଇଲାଣି, ଆମେ କଣ ତା ଦୋଷକୁ କୀର୍ତ୍ତନ କରି ତା ପଛେ ପଛେ ଲାଗି ଲାଗି ଜୀବନଟା ଗଲାଣି। ଭକ୍ତିପଥ ଗୋଟେ ଖଣ୍ଡାଧାରା ଜିନିଷ କଣ ଧରିହବ ତୁମେ, କାରଣ ପରମାତ୍ମା ହୃଦୟ ଭିତରେ ଅଛନ୍ତି ନା, ଗୋଟେ ଭକ୍ତର ଇନ୍ଦ୍ରିୟ ଅଛି, ମନ ଅଛି, ପ୍ରାକୃତ ସ୍ଥିତିରେ ରହୁଛି, ସେ ଆଜି କଣ ଗୁଣ ପ୍ରଭାବରେ କଣ ଆଜି କରିଦେଇଛି ଭଗବାନଟା ଜାଣନ୍ତି, ଜୀବର ଦୁର୍ବଳତାରେ ଭଗବାନ ସବୁ ଜାଣନ୍ତି। କୌଣସି ଜିନିଷଟାକୁ ତୁମେ ବହୁତ ବଡ ବୋଲି ଭାବନି, ସଂସାରରେ କୌଣସି ଦୋଷକୁ ବଡ ବୋଲି ଭାବନି, କାହିଁ ଭଗବାନ ପାଖରେ ଯେତେବେଳେ ପାତକ ମହାପାତକ ଅତିପାତକ ରୂପାତକ ସବୁକିଛି ନାମରେ ଖଣ୍ଡନ ହେଇଯିବ, ଭଗବାନ ନାମରେ ଏତେ ଶକ୍ତି ଅଛି, ତାହେଲେ କାହିଁକି ନାମ ପ୍ରଭୁ ଏତିକି କରୁଣା କରି ପ୍ରକାଶ କରିଛନ୍ତି, ଜାଣିଛନ୍ତି କଳିଯୁଗ ଲୋକ ଏଟା କରିଦେବେ, ଆମେ କରିବା ପାଇଁ କାହାକୁ ପ୍ରେରଣା ଦଉନେ, କିନ୍ତୁ ଯଦି କିଏ କରିବି ଦଉଛନ୍ତି ତା ଅର୍ଥ ନୁହେଁ ଯେ ସିଏ ଭଗବାନଙ୍କ ପାଖରେ ଘୃଣ୍ୟ ହେଇଗଲେ, ଆମ ପାଖରେ ସେ ଘୃଣ୍ୟ କି ସେ ଭଗବାନ କାନ୍ଦିକି ପ୍ରାର୍ଥନା କରିବେ ନା ଭଗବାନ କ୍ଷମା କରିଦେ, ସେଥିପାଇଁ ତ ସେ ଭଗବାନ। ଜଗତରେ ସବୁ ଜିନିଷକୁ ନୀତି ନିୟମରେ ବାନ୍ଧି ହବନି, ଲୋକ ଦୃଷ୍ଟିରେ ବିଚାର କରିହବନି, ଯେତେପର୍ଯ୍ୟନ୍ତ ଲୋକ ଦୃଷ୍ଟି ବିଧି ଏ ଯୋଉ ବିଧି ନୀତି ଏଗୁଡ଼ା ରହିଥିବ ମନ ଭିତରେ, ସେପର୍ଯ୍ୟନ୍ତ ଆମେ ଭକ୍ତିରେ ପ୍ରବେଶ କରିବା ବହୁତ କଠିନ ହେଇଯିବ, ବହୁତ କଠିନ ହେଇଯିବ, କାରଣ ଦୋଷ ଗୁଡ଼ା ତୁମଟା ଆସିବ, ଏଟା ଠିକ, ଏଟା କରିବା ଦରକାର, ଏଟା କରିବା ଉଚିତ ନୁହେଁ, ଏଟା ଠିକ ନା ଉଚିତ ଉଚିତ ନୁହେଁ କିଛି କହିହବନି, ଇଏ ଗୋଟେ ଅଲଗା ରାଜ୍ୟର ଜିନିଷ, ଯିଏ ସମର୍ପିତ ହେଇଯାଆନ୍ତି ସେ କେବଳ ଭଗବାନଙ୍କ ଉପରେ ହିଁ ଛାଡ଼ି ଦିଅନ୍ତି, ଆପଣ ହିଁ ଜୀବକୁ ଦଣ୍ଡ ଦେଇପାରିବେ ଆପଣ, ସୁଧାରି ପାରିବେ ଆପଣ, ମୁଁ କ'ଣ କହିବି, ସବୁ ସବୁ ଭଗବାନଙ୍କୁ ଛାଡ଼ି ଦିଅନ୍ତି, ସବୁ ଛାଡ଼ି ଦିଅନ୍ତି। ତେଣୁ ବ୍ରହ୍ମା ତାଙ୍କ ନାମକରଣ କଲେ, ବ୍ରହ୍ମା ତ ମହାଜନ ନା, ଏ ଠିକ ବୋଲି କଥାରେ କହୁଥିଲି, ସେ ଚାଲିଗଲେ ପାଖକୁ, ବୋଲେ ଏଇ ପବ୍ଲିକରେ କେମିତି କହିବ ଇଏ ହଉଛି ମୋ କାହା ପୁଅ ବୋଲି, ଦି ଜଣ ଝଗଡ଼ା ଲାଗୁ, ଚନ୍ଦ୍ରମା କହୁଛି ମୋର, ବୃହସ୍ପତି କହୁଛି ମୋର, ଆଗରୁ ମା ପାଇଁ ମୋର ମୋର ହଉଥିଲେ, ବର୍ତ୍ତମାନ ପୁଅ ପାଇଁ ମୋର ମୋର ହେଲେ। ବ୍ରହ୍ମା ଯାଇ ପାଖରେ ଟିକେ ଆଉ ବ୍ରହ୍ମା ପାଖରେ କହିଲେ, ଏ କାହାର ସନ୍ତାନ, ଧୀରକିଣୀ ତାରା କହୁଛନ୍ତି, ତାଙ୍କ ଲଜ୍ଜା ତାଙ୍କର ଅଛି ନା, ଧୀରକିଣୀ କହୁଛନ୍ତି, ଇଏ ହେଉଛନ୍ତି ଚନ୍ଦ୍ରମାଙ୍କର। ବ୍ରହ୍ମା ସାଙ୍ଗେ ସାଙ୍ଗେ କହିଲେ, ଚନ୍ଦ୍ରମା ଧର ଗୁଧ ଗୁଧକି ଯା, କେଉଁ ସେ ପୁଣି ବୁଦ୍ଧଙ୍କ ପାଖରୁ କିଏ ଆସିଲେ, ସେଇ ବଂଶରେ ଭଗବାନ ଆସିଲେ ନା, ଆଉ ବଂଶ ପରମ୍ପରା ଆସିଛି ତାଙ୍କର, ତାଙ୍କର ଆସିଲେ ନା, ଆଉ ଇଲା ବୁଦ୍ଧ ବୁଦ୍ଧଙ୍କ ପାଖରୁ ପୁରୀର ପୁରୀର ତାଙ୍କରି ପାଖରୁ ଆସିବେ, ଆଉ ପୁରବା ସେଇ ପୁରବା ବଂଶ ଚରିତ୍ରରେ ଏଇଟା ଅଛନ୍ତି ଆଉ ନାହାନ୍ତି କି, ଚନ୍ଦ୍ରମା ଚନ୍ଦ୍ରମା ପାଖରୁ ଆସିବେ, ଚନ୍ଦ୍ରବଂଶର ବର୍ଣ୍ଣନା ତ ସେଥିରେ ଅଛି, ଆଉ ସେଇ ହିସାବରେ ଆସିକି ପହଞ୍ଚିବ କାହା ପାଖରେ, ପୂର୍ବାଙ୍କ ପାଖରେ ପହଞ୍ଚି, ଆଉ ପୂର୍ବାଙ୍କ ଚରିତ୍ର ଏଇଟା ଅଛି ଆଉ। ତେଣୁ ସବୁ ସମୟରେ ବିଧି ଧରି ହବନି, ଏ ଯେଉଁ ଦେବତାମାନେ ଏଇ କଥାରେ ପଡ଼ିଥିଲେ ଯେ ଦେବତାମାନେ ବେଳେବେଳେ ଯେଉଁ ବିଧି ଅତିକ୍ରମ କରନ୍ତି ସେଇଟାକୁ ଆମେ ଦୋଷୀ ବୋଲି କହିପାରିବାନି, ଯେମିତି କାଲି କେତେ ସୁନ୍ଦର ଭାବକୁ ସିଏ ପ୍ରକଟ କରୁଛନ୍ତି କିଏ ବରୁଣ, ଯେ ମୋର ସହସ୍ର ଜନ୍ମ ଯାଇଛି ରତ୍ନାକର ମାନଙ୍କର ଅଧିପତି, କିନ୍ତୁ ଆଜି ମୁଁ ପ୍ରକୃତରେ ଧନୀ ହେଲି, ବାହ୍ୟ ଦୃଷ୍ଟିରୁ ଦେଖିଲେ ସେଠି ଦୋଷ କରିଛନ୍ତି, ନନ୍ଦ ମହାରାଜଙ୍କୁ ଧରି ଆଣିଛନ୍ତି, ଏ ଯୋଗମାୟାଙ୍କ ଦ୍ୱାରା ସବୁ ସଂଗଠିତ ହୁଏ ଲୀଳା। ଆଉ ଭଗବାନଙ୍କର ଭକ୍ତିର ମହିମା, ଭଗବାନଙ୍କର କ୍ଷମା ଗୁଣ, ଭଗବାନଙ୍କର ଉଦାର୍ଯ୍ୟ ଗୁଣ, ଭଗବାନଙ୍କର ଲୀଳା ଶକ୍ତିର ଯୋଉ ବୈଚିତ୍ରତାକୁ ଭଗବାନ ସବୁ ଦେଖାଇଛନ୍ତି। ଆମ ଜୀବନ ଆଜି ଧନ୍ୟ ହେଇଗଲା କାହିଁକି ନା, ମୁଁ ଆଜି ପ୍ରକୃତ ଧନ ପାଇଲି, ଆପଣଙ୍କ ସେବା କରିବାର ମୁଁ ସୁଯୋଗ ପାଇଲି। ଆଚ୍ଛା ସିଏ ଯେତେବେଳେ କହୁଛନ୍ତି ସେଠି କିଏ ଥିବେ, ଯେତେବେଳେ ବରୁଣାଳୟରେ ନନ୍ଦ ମହାରାଜ ସେଠି ବସିଛନ୍ତି, ନନ୍ଦ ମହାରାଜଙ୍କ ଆଗରେ କହୁଛନ୍ତି, କାହାର ଗୁଣଗାନ କରୁଛନ୍ତି, ତାହେଲେ ନନ୍ଦ ମହାରାଜ କଣ ଜାଣିଥିବେ, ହେଉଡ଼ା ହେଇଯିବ ନା ନନ୍ଦ ମହାରାଜଙ୍କ ଆଗରେ, କିନ୍ତୁ ନନ୍ଦ ମହାରାଜଙ୍କ ଯୋଉ ଆଶ୍ଚର୍ଯ୍ୟ ପ୍ରେମ ଏଭଳି କେବେ ବି ସେଟା ତା ହୃଦୟ ଭିତରେ ଟିକେ ପଶିବନି। କାରଣ ଏଇ ଶ୍ଳୋକରେ ଏହା କହିଲେ ନା ଆଜି ମୋ ଜୀବନ ଧନ୍ୟ ହେଇଗଲା, ପରବର୍ତ୍ତୀ ଶ୍ଳୋକରେ ପୁରା ସିଧା ପ୍ରଣାମ କରୁଛନ୍ତି ଆପଣ ହିଁ ଜଗତର କର୍ତ୍ତା। ନନ୍ଦମାନେ ସେ ପାଖରେ ବସିଛନ୍ତି, ନମସ୍ତୁଭ୍ୟଂ ଭଗବତେ ବ୍ରହ୍ମଣେ ପରମାତ୍ମନେ ନୟତ୍ର ଶ୍ରୁୟତେ ମାୟା ଲୋକ ସୃଷ୍ଟି ବିକଳ୍ପୟା। ହେ ଦେବ, ଆପଣ ନିରତିଶୟ ଐଶ୍ୱର୍ଯ୍ୟଶାଳୀ ଜୀବନିୟନ୍ତା ପରିପୂର୍ଣ୍ଣ ସ୍ୱରୂପ, ଲୋକ ସୃଷ୍ଟିକାରିଣୀ ମାୟା ଆପଣଙ୍କୁ ସ୍ପର୍ଶ କରିପାରେ ନା, ମୁଁ ଆପଣଙ୍କୁ ପ୍ରଣାମ କରୁଛି। ଆଚ୍ଛା, ନନ୍ଦ ମହାରାଜ ସେଠି ବସିଛନ୍ତି ଆସିବ ଚକ୍ରବର୍ତ୍ତୀ କହିବେ, ଆଉ ନନ୍ଦ ମହାରାଜଙ୍କୁ କେମିତି ଦେଇଛନ୍ତି ଆସନ ତାକୁ ବର୍ଣ୍ଣନା ଚକ୍ର ବିଶ୍ୱନାଥ ଚକ୍ର ଠାକୁର ଦେଇଛନ୍ତି। ସେମାନେ ତାକୁ ଦର୍ଶନ କରୁଥିଲେ ଆମ ଭଳିଆ କଣ ଏମିତି କଥା କହୁଥିଲେ ନା କଣ, ସେମାନେ ସବୁ ଲୀଳାକୁ ଦର୍ଶନ କରୁଥିଲେ ଆଚାର୍ଯ୍ୟମାନେ, ସେଥିପାଇଁ ସେ ସବୁ ଲେଖିଦେଇଛନ୍ତି। ନନ୍ଦ ମହାରାଜଙ୍କ ଆଗରେ ସ୍ତୁତି କରୁଛନ୍ତି, ନମସ୍ତବ୍ୟମ ଭଗବତେ ବ୍ରହ୍ମଣେ ପରମାତ୍ମାନେ, ଆପଣ ଯେମିତି ବ୍ରହ୍ମ, ଆପଣ ଯେମିତି ପରମାତ୍ମା, ହେ ଭଗବାନ, ଆପଣ ଯେମିତି ଭଗବାନ, ମୁଁ ଆପଣଙ୍କୁ ପ୍ରଣାମ କରୁଛି। ନୟତ୍ରେ ଶ୍ରୁୟତେ ମାୟା ଲୋକ ସୃଷ୍ଟି ବିକଳ୍ପୟା, ମାୟା କେବେ ଆପଣଙ୍କୁ ସ୍ପର୍ଶ କରିପାରେ ନା। ମାୟାର ଶକ୍ତି ତା ମାନେ କଣ, ମାୟା ଆପଣଙ୍କୁ ସ୍ପର୍ଶ କରେ ନା, କିନ୍ତୁ ମାୟା ଆମକୁ ସ୍ପର୍ଶ କରେ। ମାୟାର ଯେଉଁ ଶକ୍ତି ରହିଛନ୍ତି ଦୈବୀ ମାୟା ନା, ଇଏ ବ୍ରହ୍ମାଙ୍କ ପର୍ଯ୍ୟନ୍ତ, ବ୍ରହ୍ମଲୋକ ପର୍ଯ୍ୟନ୍ତ ତାଙ୍କର ପ୍ରଭାବ, କାହାକୁ ମାୟା ଛାଡ଼ନ୍ତି। ମାୟାର ସବୁଠୁ ବଡ ବଡ ବିଚିତ୍ରତା କାର୍ଯ୍ୟରୁ, ମାୟାର ଗୋଟେ ସବୁଠୁ ବଡ ବିଚିତ୍ରତା କାର୍ଯ୍ୟ କଣ, ସେଟା ସବୁଠୁ ବିଚିତ୍ରତା କାର୍ଯ୍ୟ, ସବୁଠୁ ବିଚିତ୍ର କାର୍ଯ୍ୟ ହେଲା ଗୋଟେ ଜୀବ, ମାନେ ସାଧାରଣ ଲୋକମାନଙ୍କ ପାଇଁ ମାୟା ଗୁଡା କିଛି ନୁହେଁ, ସାଧାରଣ ଲୋକମାନଙ୍କ ପାଇଁ ସେ କିଛି ଜାଣନ୍ତି, ସେ କଣ ଜାଣନ୍ତି, ସାଧାରଣ ଲୋକ ଯେ ଭଗବାନ ତୁମ ଗାଁରେ ଭାବିଲେ କିଏ କହୁଛି ଯେ ଠାକୁର ଭଗବାନ ସତ୍ୟ, ସଂସାରଟା ମିଛ, କିଛି ନାହିଁ, କଣ ଆଉ ସଂସାର କଣ ଅଛି, ଲୋକ ହେଲେ ମୁହଁରେ କୁହନ୍ତି ନା କଣ, ହଁ ଲୋକ ମୁହଁରେ କୁହନ୍ତି ନା ଲୋଭ ମୋହ ଆଡ଼େ ଛାଡ଼ି ଦଉଛନ୍ତି କିଛି ନାହିଁ, ତାଙ୍କୁ କେତେ କଷ୍ଟ ଲାଗିନି ତ, ମାନେ ଭାଗବତ କାହିଁ କହିଲେ ଓଡ଼ିଆରେ ଲୋକ କୁହନ୍ତି ଦୂଢ଼େ ତଡ଼ନ୍ତି ମୁଢେ ତରନ୍ତି, ମୁଢ ନାଁଟା କାହିଁକି ହେଲା, ଭାଗବତ ପ୍ରଥମ ସ୍କନ୍ଦର ବି ପ୍ରଥମ ସ୍କନ୍ଦର ନା ବିଦୁର ମିତ୍ର ସମ୍ବନ୍ଧ ସେଟା ଅଛନ୍ତି, ଯଶ୍ୟ ମୂଢ ତମେ ଲୋକମ ଯଶ୍ୟ ବୁଦ୍ଧିମ ପରମଗତ, ଦୁଇ ପ୍ରକାର ଲୋକ ସୁଖ ରୁହନ୍ତି, କ୍ଲିଶନ୍ତି ଇତର ଜନା, ମଝି ମଝିଆ ଲୋକ ବୁଡ଼ିକି ମରନ୍ତି, ଏଟା ଭାଗବତ ପଦ ବା, ମୂଢ ଗୁଡାଙ୍କର କିଛି ଅସୁବିଧା ନାହିଁ, ହେ ଚାଲିଆସୁଛନ୍ତି ଏଇ ଗଲାବେଳକୁ ସନ୍ଧ୍ୟାବେଳେ ଗାଈ ଚୋରେଇ ଗଲେ ପାଞ୍ଚଟା ବେଳେ ଚାଲିଲେ, ଦିନ ବସିଲେ 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 ତାଙ୍କ ଗଞ୍ଜ ଭଞ୍ଜ ଖାଇଲେ ବାସ ପୁରା ଖୁସି ହସା ହସି କରି ଉଠି ଚାଲିଲେ, ଏ ଧୂଆଁ ଗୁଡା ପିଇଲେ ତାଙ୍କ ଦେହର ପଶିବ କଣ, ତାଙ୍କୁ ତା ମନ ଖୁସି, ତାଙ୍କୁ ଏତେ କଷ୍ଟ ଲାଗୁନି ସଂସାର ଏମିତିଆ କଷ୍ଟ, ସେଇଟା ମୂଢ ବା ସିଏ ମୂଢକୁ କିଛି କଷ୍ଟ ନାହିଁ, ସେ ମାୟା କଣ ଗୋଟେ ଜାଣିନି, କାରଣ ପିଲା ଛୁଆଙ୍କୁ ପୋଷିବାକୁ ପଡିବ, ଝିଅ ବାହାର କରିବାକୁ ପଡିବ, ନାତି ନାତୁଣୀ ଆସିବେ, ସେ ତାର ଖଟୁଛି ନା, ଆଉ ସେ କଣ ହାରି ତୁମ ବାବାଜୀ, ଆମେ ଯୋଉ ବାବାଜୀ ସବୁ ଭକ୍ତ, ଇଏ ଯୋଉ ମଝି ମଝିକା ନା, ଆଉ ଇଏ ମୂଢ ହେଇପାରୁଛନ୍ତି ନା ଦୃଢ଼ ହେଇପାରୁଛନ୍ତି, ଦୃଢ଼ ମାନେ କଣ ଯେ ପୂର୍ଣ୍ଣ ଶରଣାଗତି ହେଇପାରିଲା, ତାକୁ ସୁଖ ମିଳିବ, ତାର ଦୁଃଖ ଗୋଟେ କିଛି ନାହିଁ, ପୂର୍ଣ୍ଣ ଶରଣାଗତିରେ କଣ, ପୂର୍ଣ୍ଣ ଶରଣାଗତିରେ ଢୋଲ ବୁଝିପାରୁଛନ୍ତି ନା, ପୂର୍ଣ୍ଣ ଶରଣାଗତିରେ ଢୋଲଟା, ଏ ଯୋଉ ମୃଦଙ୍ଗ ଢୋଲ ହେଟା କଣ, ଆରେ ବଜେବ ଟ୍ୟୁନିଂ କିଏ କରିବ, ଯିଏ ବଜେବ ସେ ତାର ଟ୍ୟୁନିଂ କରିବ, ପଡ଼ିଯାଏ ନା ଢୋଲଟା, ପଡ଼ିଯାଏ ନା ଢୋଲଟା, କଣ କୁହନ୍ତି ଶୀତ ଦିନ ହେଲେ ପଡ଼ିଯିବ, ଖରାଦିନ ହେଲେ ସେ ତାକୁ ବଜେଇବା ଲୋକ ବଜେଇବ, ଶରଣାଗତିଟା ଯୋଉ ଦୃଢ଼ଟା ହଉଛି ଗୋଟେ ଢୋଲ ଭଳିଆ, ଆମେ ଗୋଟେ ମଝି ମଝିଆ ପଡ଼ୁଛେ ନା, ଆଉ ଗୋଟେ ମାୟା ଯୋଉ ସଂସାର ଲୋକ, ମୁଁ କେବେ ବି ତାଙ୍କୁ କଷ୍ଟ ବୋଲି ହବନି, ବହୁତ ଯେତେ ଯୁଆଡେ ଯାଏ ମାର୍କ କରେ ସେ ଲୋକ କଣ ଖୁସିରେ ଅଛନ୍ତି, ଆଉ ବଡ ଆନନ୍ଦରେ ଅଛନ୍ତି, ସିଏ ବହୁତ ଆନନ୍ଦରେ ଅଛନ୍ତି, କିଛି ତାଙ୍କର ଅସୁବିଧା ନାହିଁ, ତାଙ୍କର ଖାଇଦେଉଛନ୍ତି ପିଉଛନ୍ତି, ଭଗବାନ ଏ ସୃଷ୍ଟି କରିଛନ୍ତି ଏତେ କଷ୍ଟ, କିଛି କଷ୍ଟ ନାହିଁ, କିଛି କଷ୍ଟ ନାହିଁ, ଏଇଟା ହବ, ଏଇଟା ତ ହବ ସଂସାରରେ, ଆଉ ଚାଲ କିଛି ନାହିଁ, ଏତେ ଦୁଃଖ କଷ୍ଟ ଭିତରେ ଲୋକ ରହିଛନ୍ତି, ତାଙ୍କ ଦୁଃଖ ତା ସେ ଜାଣିପାରୁନାହାନ୍ତି, କାରଣ ମାୟାଟା ଯୋଉ ଏଇ କାର୍ଯ୍ୟଟା ତାଙ୍କୁ କରଉଛି ବୋଲି ସିଏ ଭାବୁଛନ୍ତି ଏଟା ହଉଛି ସଂସାରର ଧର୍ମ, ସେ ପୁରା ଗୋଟେ ଇଏରେ ଫିକ୍ସ, ଏଟା ସଂସାରର ଧର୍ମ, ତାକୁ ପଚାରିବ କୋଉଠି କେଉଁଠି ଏଟା ବାଲେଶ୍ୱର କି ଗଞ୍ଜାମରେ କିଏ କୁହନ୍ତୁ, ପଚାର କେମିତି ଅଛ, ହଁ ସୁଖ ଦୁଃଖ ଅଛି ଆଉ, ଦୁଇଟା ଲୋକ କୁହନ୍ତି ଭଲରେ ଅଛି, ଗୋଟେ ଗୋଟେ ତୁମ ଆଡ଼େ କଣ କୁହନ୍ତି ବାବୁ, ହଁ ଭଲ ଅଛନ୍ତି, ହଁ ଅଛି, କିନ୍ତୁ କେଉଁ ଗୋଟେ ଜିଲ୍ଲାରେ ମୁଁ ଜାଣିଛି, ତାଙ୍କୁ କେମିତି ଅଛ, ହଁ ସୁଖ ଦୁଃଖ ଅଛି, ସେ ଦୁଇଟା ଲଗେଇବେ ସୁଖରେ ଦୁଃଖରେ ମୁଁ ଅଛି, ମୂଢ ଲୋକଙ୍କର କିଛି ଅସୁବିଧା ନାହିଁ, ଆଉ ଦୃଢ଼ ଲୋକଙ୍କର ଅସୁବିଧା ନାହିଁ. ଦୃଢ଼ କିଏ? ଯେ ପୂର୍ଣ୍ଣ ଶରଣାଙ୍ଗତ ହେଇଗଲେ ତାଙ୍କର କିଛି ଅସୁବିଧା ନାହିଁ. ସେ ଗୋଟେ ଢୋଲ ବା ଢୋଲ ମୃଦଙ୍ଗ ଭଳିଆ, ମୃଦଙ୍ଗର ଯୋଉ ଢିଲା ହେଇଯାଉଛି କ'ଣ ଗଛ ଢିଲା ତାକୁ ତୁମେ ଜାଣ, ସେ ମୃଦଙ୍ଗ କିଛି କହୁଛି କି ଭାଇ ମୋର କ୍ଷେତ୍ରରେ ସୁନ୍ଦର ସ୍ୱର ଅଛି, ବଜିଲା ବେଳେ ତୁ ତୋର ଯେମିତି ବଜେଇବୁ ବଜା, ତୁମେ ଯେମିତି ବଜଉଛୁ ବଜା, ଆଗକୁ ବାମା ବଜା କି ଡାଣି, ଦେଖ ନା ଡାଣିଆ ବାଲା ଡାଣି ଓଲଟେଇକି ବଜେଇବେ, ବାମା ବାଲା ଡାଣିଆ ବାଲା ସିଧା ବଜେଇବେ, ବାମା ବାଲା ଓଲଟେଇକି ବଜେଇବେ. ମୃଦଙ୍ଗ କିଛି କହୁଛି, ମୋର କିଛି ନାହିଁ, ମୋ କ୍ଷେତ୍ରରେ ଟ୍ୟୁନିଂ ଅଛି, ତୁମେ ପିଟ ମତେ. ଦୃଢ଼ ଜଣେ ଶରଣାଗତ ଭକ୍ତ ହଉଛି ସେୟା, ସେ ସବୁ ମୁହୂର୍ତ୍ତରେ ଭଗବାନଙ୍କୁ ପ୍ରାର୍ଥନା କରିବ, ମୋ ଜୀବନରେ କିଛି ନାହିଁ, ମୁଁ ଆପଣଙ୍କୁ ଦେଇଦେଇଛି, ତେଣୁ କେଉଁଠି ରହିବି, କ'ଣ ଖାଇବି, ମୋ ଭକ୍ତି କେମିତି ପାଇବି, କ'ଣ ହବ ମୋ ଜୀବନରେ ମୁଁ କିଛି ଜାଣିନି. ଏଇଟା ହଉଛି ଦୃଢ଼ତା. ଆଉ ଯିଏ ରହିଲେ ସେ ମଝି ମଝିଆ ଭକ୍ତ ହେଲେ ମଝି ମଝିଆ, ନିଜର ଯୋଜନା ଏଇଟା କରିବା ସେଇଟା କରିଦେବା ଏଇଟା କରିଦେବା, ତୁମେ ଢୋଲ ହେଇପାରିବନି ଆଉ ଟ୍ୟୁନିଂ କୋଉଠୁ ବାହାରିବ, ପାରିବନି, କ୍ଲିଶିତ ଇତର ଜାଣ ସେ କଷ୍ଟ ପାଇବ, ଦୃଢ଼ ହବାକୁ ପଡିବ. ଏ ପଥଟା ସେୟା, ଛାଡ଼ିଦେଲେ ତ ଛାଡ଼ିଦେଲେ ଯାହା ହବ, ଆଉ କୁଆଡ଼େ କ'ଣ ପଶିବା, କ'ଣ କରିବା, କ'ଣ ନାହିଁ, ଏସବୁ ଆଉ ଚିନ୍ତା କରିବା କିଛି ଆବଶ୍ୟକ ନାହିଁ. ତା ଅର୍ଥଟା ଗୋଟେ କେୟାରଲେସ୍ ଲାଇଫ୍ ନୁହେଁ, ଯେ ଶରଣାଗତ ହେଇଯାଏ ତା ଦାୟିତ୍ୱଟା ସେ ଛାଡ଼ି ଦେଉଛି ନା, ଭଗବାନ ବହୁତ ଗମ୍ଭୀର ହେଇଯାନ୍ତି, ଏ ଜୀବଟା କେତେବେଳେ ଜିନିଷ ଛାଡ଼ିଦେଲା, ତା ସ୍ୱତନ୍ତ୍ରଟାକୁ ସେ ଛାଡ଼ିଦେଲା, ସେ ମୋ ଉପରେ ଛାଡ଼ିଦେଲା. ଏ ତୁମେ ଦେଖୁନ ବାବୁଲାବୁ, ମୁଁ କାଲି ଯିବି, ମୁଁ କହିବି ଆଜ୍ଞା ମୁଁ ମଠ ରହିପାରିବି, ବାବୁଲାବୁ ମୋତେ ଖାଇବି, ତୁମେ ବଞ୍ଚିବ କ'ଣ କରିବ? ତୁମେ ଗୋଟେ ଜୀବ ଖାଲି ଗୋଟେ ଆଉ ଗୋଟେ ଲୋକ ଆସି ତୁମର କନ୍ଦା କଟା କରୁ, ତୁମେ କହିବ ହେ ଭାଇ ଦେ ତୁ ର, କୌଣସି ଗୋଟେ ଜୀବ ଯେତେବେଳେ ତା ସ୍ୱତନ୍ତ୍ରତାକୁ ଟିକେ ତୁମ କତର ଛାଡ଼ି ଦଉଛି, ତୁମେ ତାକୁ ସାଙ୍ଗେ ଧରିଦେଉଛ. ଆଉ ଭଗବାନ କାହିଁକି ଐକାନ୍ତିକ ଭକ୍ତକୁ ଛାଡ଼ି ପାରନ୍ତିନି, ଏଥିପାଇଁ ସେ ତାର ସମ୍ପୂର୍ଣ୍ଣ ସ୍ୱତନ୍ତ୍ରତାକୁ ଛାଡ଼ିଦିଏ, ତା ମନ ଭିତରେ କୌଣସି ଗୋଟେ ବିନ୍ଦୁ ଆକାରରେ ବି ତାର ସ୍ୱତନ୍ତ୍ରତାକୁ ସେ ରଖେନି. ସେ କହୁଛି କୃଷ୍ଣ ମୁଁ ହଉଛି କେବଳ ତୁମର, କୃଷ୍ଣ ତୁମର ହଉ ବୋଲି ବୋଲେ ଏକବାର, ଥରେ ଯଦି କହୁଛି କୃଷ୍ଣ ମୁଁ ତୁମର, ସେଇଠୁ ସେ ଥରେ ଯୋଉ କୁହାହେଲା, ଥରେ ନାମ କୁହାହେଲା, ଥରେ କୃଷ୍ଣ ବୋଲି କୁହାହେଲା, ଥରେ ପ୍ରଣାମ କର, ଥରେ ଶବ୍ଦର ଅର୍ଥଟା ହଉଛି ଏଇଭଳିଆ ଯେ ମୁଁ ଆଉ କାହାର ନୁହେଁ, ମୁଁ ନିଜର ବି ନୁହେଁ, ମୁଁ କାହାର ନୁହେଁ, ସଂସାର ନୁହେଁ, ପିତାମାତାର ନୁହେଁ, ଦେବାଦେବୀର ନୁହେଁ, କାହାର ନୁହେଁ, ଆଉ ନିଜର ବି ନୁହେଁ, ମୁଁ ହଉଛି ଆପଣଙ୍କ ଏ ଢୋଲ ଭଳିଆ ହଉଛି. ସିଏ ଯାଇକି ସିଏ ତାକୁ ସୁଖ ମିଳିବ, ଆଉ ନହେଲେ ମୂଢ଼ ହେଇଯାଅ, ମୂଢ଼ ଲୋକ ଭଲ ତାର ଖାଇ ପିଇ ଆରାମରେ ରହିଛନ୍ତି, କିଛି ଅସୁବିଧା ନାହିଁ ତାଙ୍କର. ଏଇ ଯୋଉ ଏଇ ଖରାଦିନ ମୁଁ ଯାଏଁ ସେଇ ଯୋଉ ଆମର ଯେ ମହାଭୁଜ ଗ୍ରୁପ ପ୍ରୋଗ୍ରାମ କରନ୍ତି, ସେ କୋରାପୁଟ ଜଙ୍ଗଲକୁ ଯାଏ, ତାଙ୍କର ଗୋଟେ ଏଇ ଚୈତ୍ର ତ ପୂର୍ଣ୍ଣିମାରେ ଏଇ ମେ ମାସରେ ଯାଏ, ଗୋଟେ ତାଙ୍କର ଗୋଟେ ପ୍ରୋଗ୍ରାମ ହୁଏ, ପଶୁ ଗୋଟେ ମାରିବେ, ତାଙ୍କର କେଉଁ ପୂର୍ଣ୍ଣିମା ଗୋଟେ ଯିବେ ଜାଲ ଫାଲ ଧରିକି, 30-40-50 ଲୋକ ଆସିଥିବେ ଗାଁରେ, ଯିଏ ନ ଆସିବ ଦଣ୍ଡ ଦିଆ ହବ, ସେ ଆସି ହୋ ହୋ ହେବେ ଘେରେଇବେ, କ'ଣ ଜାଲ ବସେଇ ଘେରେଇବେ, ଯୋଉ ପଶୁଟା ପଡ଼ିବ ତାକୁ ନେବେ, ତାକୁ ନେଇ ତାକୁ ତାର କ'ଣ ପୂଜା ଅଛି, ପୂଜା କରିକି ତାକୁ ଗୋଟେ କ'ଣ 5-5 ଟଙ୍ଗେଇକି 2-3 ଦିନ ନଚା ନଚି କରିବେ, ଢୋଲ ବଜେଇବେ, ସେ ପୂଜା ତାପରେ ତାକୁ ମାରିକି ଖାଇବେ, ସେ ଏତେ ଆନନ୍ଦରେ ଆସନ୍ତି, ଖରା ଗୁଡ଼ାକ ପିଠି ଫାଟି ଯାଉଥିବ. ମୁଁ ସେ ଝରଣା କୁଳରେ ବସି ଜପ କରେ, ଯାଏ ଗାଧାଗାଧି କରେ, ବୁଲେ, ସେ କଣ ଲୋକଙ୍କୁ ମିଳୁଛି, ଏଠି ଗୋଟେ ସେ ଝରଣା ପାଣି ପିଉଥିବେ, ଏଠି ଗୋଟେ ହାଣ୍ଡିଆ ଧରିକି ଆସିଥିବେ ବୋଟଲରେ, ଏ ବଡ଼ ଆନନ୍ଦ, 3-4 ଦିନ ଆସିବେ ଗୋଟେ ମିଳିବନି, ଗୋଟେ ଠେକୁଆ କି କ'ଣ କୁଟୁରା କିଛି ମିଳିବନି, ବଡ଼ ଆନନ୍ଦ ତାଙ୍କର, କିଛି ତାଙ୍କର ମନ ଦୁଃଖ ନାହିଁ, କିଛି ନାହିଁ, ସେ ତାଙ୍କର ସେଠି ଭାବୁଛନ୍ତି ଏଟା ଜୀବନ, ସେମାନେ ଗୋଟେ ମାୟା କ'ଣ ଜାଣନ୍ତିନି. ତେଣୁ ଏଇ ଯୋଉ ଏଇଠି ପଦଟା ଥିଲା ନା, ନୟତ ମାୟା ନୟତ୍ରେ କ'ଣ ସଂଶୋଧନ ନୟତେ ଶ୍ରୁୟତେ ମାୟା, ମାୟା ଆପଣଙ୍କ ସମ୍ମୁଖକୁ କେବେ ଆସିପାରେ ନା. ମାୟାଟା ମାୟାର ସବୁଠୁ ବଡ଼ କାର୍ଯ୍ୟ ହେଉଛି ଏଇଟା, ଗୋଟେ ଭକ୍ତ ଜୀବନକୁ ତାକୁ ସେ ବାଟ ଛାଡ଼ୁନି ମାୟା, ସେ ନାକି ଦୁଇଟା ଯୋଉ ମାୟାର କାମ ହେଲା, କ'ଣ ଭକ୍ତ କ'ଣ ଛାଡ଼ିଦେବ ନା, କ'ଣ ତମେ ଭାବୁଛ ଭକ୍ତକୁ ଅଟକଉଛି କିଏ, ଭକ୍ତକୁ ଅଟକଉଛି ମାୟା, ଭକ୍ତକୁ କେବଳ ସ୍ତ୍ରୀ ପୁରୁଷ ଇଏ ତ ଗୋଟେ ମାନେ ଛୋଟ ମାୟା କହିଲେ ଚଳେ, ମାନେ ନାରୀର ପୁରୁଷ ପ୍ରତି ଆକର୍ଷଣ, ପୁରୁଷର ନାରୀ ପ୍ରତି ଆକର୍ଷଣ, ଏଟା ତୁମେ କାଟିଦେବ, ଏଟା ଗୋଟେ ଛୋଟ ମାୟା, ଏଟା କିଛି ଅସୁବିଧା ନାହିଁ, କେଉଁଠି ସ୍ତ୍ରୀ ତୁମକୁ ଧକ୍କା ଦେଇଦେଲା, ବା କେଉଁଠି କେଉଁ ସ୍ତ୍ରୀ ଲୋକ ସହିତ ଝଗଡ଼ା ପଗଡ଼ା ହେଇଗଲା, ବା ସ୍ତ୍ରୀ ସ୍ୱଭାବ ଜାଣିଦେଲ, ତୁମର ସ୍ତ୍ରୀ ଆଉ ସ୍ତ୍ରୀ ପ୍ରତି ଆଉ ସ୍ତ୍ରୀ ସମାଜ ପ୍ରତି ଆକର୍ଷଣ ରହିବନି, ଏଇଟା କ'ଣ ଇଏ କ'ଣ ବଡ଼ ମାୟାଟା ନା କ'ଣ, ମାୟା ବଢି 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 ସେସବୁ ପ୍ରତିଷ୍ଠା ପଦବୀ ଏହା ପ୍ରତି ପଳେଇବ. ପ୍ରପଦ ଲାଷ୍ଟ କୁହନ୍ତି ନା, ଲାଷ୍ଟ ନେୟାର ମାୟା, ମାୟାର ଶେଷ ଜନ୍ତା ହେଉଛି ପ୍ରତିଷ୍ଠା, ସେଠି ପଡ଼ିଯିବ ତୁମେ ଶେଷ, ତାକୁ କିଏ ଛାଡ଼ିବ? ଯେତେବେଳେ ପ୍ରତିଷ୍ଠାରେ ତ ଭୟ ଲାଗିବ, ସେତେବେଳେ ସମ୍ମାନ ତୁମକୁ ଭୟ ଲାଗିବ, ସମ୍ମାନ ଦରକାର ନାହିଁ, ସେତେବେଳେ ତୁମେ ମାୟା ତରିବ, ସେତେବେଳେ ତୁମେ ଯାଇକି ମାୟାକୁ ପାର, କିଏ ଜଗତର ଏମିତି ଅଛି କାହାକୁ ସମ୍ମାନଟା ଭଲ ଲାଗିବ? ତେଣୁ ମାୟା ସମସ୍ତେ ଗୋଟେ ଗୋଟିଏ ଧରିଛି, ପ୍ରଭୁଙ୍କି ଧରିନି, ଭଗବାନ ଧରିନି, ଯେତେବେଳେ ସେ ଇଏ କହିଦେଉଛନ୍ତି ନୟତ୍ର ଶ୍ରୁୟତେ ମାୟା ଲୋକ ସୃଷ୍ଟି ବିକଳ୍ପୟା। ଚକ୍ରବର୍ତ୍ତୀ ଟିକାରେ କଣ ଲେଖିଲେ, ମାୟା ସାବଲ୍ୟତେ ଏବ ତବ ଭଗବତ୍ୱାତ୍ ଇତ୍ୟାଚକ୍ଷଣ ଭ୍ରାନ୍ତା ଏବ ଇତିହାସ। ଯେଉଁମାନେ ଆପଣଙ୍କୁ କୁହନ୍ତି ଯେହେତୁ ଆପଣ ମାୟା ଦ୍ୱାରା ସୃଷ୍ଟି କରିଛନ୍ତି, ମାୟା ବି ଆପଣଙ୍କୁ ସ୍ପର୍ଶ କରୁଛି, ସେମାନେ ଯେମିତି ଭ୍ରାନ୍ତ, ସେମାନେ ଠିକ ନୁହନ୍ତି। ମାୟା କେବେ ବି ଆପଣଙ୍କୁ ସ୍ପର୍ଶ କରିପାରିବନି। ସେଥିପାଇଁ ପ୍ରଭୁପାଦ ଗୋଟିଏ ଜିନିଷକୁ ଚଏସ୍ କଲେ, ବ୍ୟାକ୍ ଟୁ ଗଡ୍ ହେଡ୍ରେ ପ୍ରଭୁପାଦ ଭାରି ସାରା ଗ୍ରାହୀ ଥିଲେ ତ, ଭଗବାନ ନିଜ ଲୋକ ନା, କେତେ ପଦ ଅଛନ୍ତି କୋଉଠି ଚୈତନ୍ୟ ଚତାମ୍ତରେ, କିନ୍ତୁ ପ୍ରଭୁପାଦ ଗୋଟିଏକୁ ଦେଖ, ଗୋଟିଏ ପଦକୁ ଚଏସ୍ କରିକି ସେଟାକୁ ବ୍ୟାକ୍ ଟୁ ଗଡ୍ ହେଡ୍ରେ ପ୍ରଭୁପାଦ ଲେଖୁଥିଲେ ସବୁବେଳେ। କୃଷ୍ଣ ସୂର୍ଯ୍ୟ ସମ ମାୟା ଅନ୍ଧକାର, ଯାହା କୃଷ୍ଣ ନାହିଁ ତାହା ମାୟାର ଅଧିକାର। ପ୍ରଭୁପାଦ ସ୍ପେଶାଲ, ଭଗବାନ ଏବେ ସବୁ ଆମର ବୁଝି ହଉଛି ଯେ କେତେ ବଡ ସିଏ, ମାନେ ଯାହାକୁ ଏଲିଭେଟେଡ, ମାନେ ସେ ଜଗତର ତାଙ୍କ ସମୟରେ ତ ଏସବୁ ଭାଷା ଲାଗିବନି, ନିତୁଷିତ ଲୋକ ନା ସବୁ, ସେ ସ୍ପେଶାଲ ଚଏସ୍, ସେଇ ଚଏସ୍ ତାଙ୍କ ଭାଗବତରେ, ଭାଗବତରେ ପ୍ରଭୁପାଦଙ୍କ ଶ୍ଳୋକ ଦେଖ, କେଉଁ କେଉଁ ଶ୍ଳୋକ ସେ ଚଏସ୍ କରିଛନ୍ତି, ତଦ୍ଭାଗ ବିସର୍ଗ ଜନତା ଗବି, ସବୁବେଳେ ଏଇ ଶ୍ଳୋକଟାକୁ ଚଏସ୍ କରିଛନ୍ତି। ଅତ୍ୟନ୍ତ ସାରଗ୍ରାହୀ, ସେମାନେ ତ ଏ ଜଗତର ଲୋକ ନୁହନ୍ତି ନା, ତାଙ୍କ ପାଖକୁ ସବୁ ମେନିଫେଷ୍ଟେସନ ପରିପ୍ରକାଶ, ସେ ପ୍ରଭୁପାଦଙ୍କର ଏଇଟା ସବୁଠୁ ବଡ଼ ଜିନିଷ। ଏଇଟା ବ୍ୟାକ୍ ଟୁ ଗଡ଼ ଉପରେ ଦେଖିବ, ଉପରେ ଲେଖା ହେଇଥିବ, ଆମର ଭଗ ଦର୍ଶନ ଉପରେ ଲେଖା ହେଇଛି ନା, କୃଷ୍ଣ ସୂର୍ଯ୍ୟ ସମ ମାୟା ଅନ୍ଧକାର, ଯାହା କୃଷ୍ଣ ନାହିଁ ତାହା ମାୟାର ଅଧିକାର। ମାନେ ସେ ମାୟା ଜଗତରେ ଯାଇକି ବିଦେଶରେ, ବିଦେଶ ହଉଛି ମାୟା ଜଗତ, ବିଦେଶଟା ମାୟା ଜଗତ, ତ ସେ ଚେୟାର ବସି ପଡ଼ିବ, ତମ ଇଚ୍ଛା ଭାଇ ଚେୟାରଟା ଟେକିକି ଓଡ଼ିଶା ନେଇ ପଡ଼ିବି କି, ଯେଉଁ ଜିନିଷ ଦେଖିବାକୁ ଆମେ ନେଇ ପଡ଼ିବି, ଯାହା ଦେଖିବ ସବୁ ଆଟ୍ରାକ୍ଟିଭ। ଏଠି ତ କିଛି ନାହିଁ, ଏଠି ଗୋଟେ କଣ ଭଙ୍ଗା ଭଙ୍ଗା, ଏଠି କଣ ଏ ଘର ଆମେ କରୁଛେ, ଏଠି କଣ ଅଛି, କିଛି ନାହିଁ, ତାଙ୍କର କିଛି ନାହିଁ ବସିଯିବ। ଯାହା ତୁମେ ଦେଖିବ ଭାରତ ବର୍ଷରେ, ବର୍ତ୍ତମାନ ଇଣ୍ଡିଆ ଆମର କେତେ ଶହ ବର୍ଷ ତଳେ ଅଛି କହିଲେ ଚଳେ, ଆମ ତାଙ୍କର ଜିନିଷ ଜିନିଷପତ୍ର, ତାଙ୍କ ଲାଇଫ ଷ୍ଟାଇଲ, ତାଙ୍କର ଯୋଉ ଜିନିଷ ତାଙ୍କ ଦେଖିବ, ଇଏ ଆମର ଏଇ ଯୋଉ ଦୋକାନ ପତ୍ର ବିକ୍ରି ହଉଛି ଘର ଦ୍ୱାରା ତାଙ୍କର, ମୁଁ ଆଗକୁ ତୁମେ ଛଞ୍ଚିଟା ଦେଖିଲେ ତୁମେ ଇଚ୍ଛା ଏଇଟା ନେଇଯିବ ଭାରତକୁ, ଯେ ମାୟା ଜଗତ ଆଉ ସବୁ ମାୟା ଦ୍ୱାରା ସେମାନେ ସୃଷ୍ଟି କରିଛନ୍ତି ଘର ଦ୍ୱାର ସବ ଜିନିଷ। ସେଠି ଯାଇକି କୃଷ୍ଣଙ୍କୁ ଚେତନା ପଚାର କରିକି ଆଇଲେ ନା, ଯାହା କୃଷ୍ଣ ତାହା ନାହିଁ ମାୟାର ଅଧିକ, ସେ ହରେ କୃଷ୍ଣ ମହାମନ୍ତ୍ର କରିକି ବିଦେଶରେ ସମସ୍ତେ ପଚାରି କରି ପଳେଇ ଆଇଲେ ନା, କମ୍ ବଡ କାମ କରିଛନ୍ତି ନା, ଅସମ୍ଭବ ଜିନିଷ ବିଦେଶ ସେଇଭଳିଆ। ତୁମେ ଗଲେ ଦେଖିବ, ଯଦି କିଏ ଯାଏ ସେ ଦେଖେ ପ୍ରଭୁପା ଯୋଉ ସବୁ ହାସଲ୍ସ କୁହନ୍ତି, ନିମାୟପୁର ଆର କେତେଟା ଜାଗାରେ ସବୁ ରଖିଛନ୍ତି ପ୍ରଭୁପାଦ, ସେ ସବୁ ବଡ଼ ବଡ଼ କ'ଣ କୁହନ୍ତି, କୋଟିପତି, ଆମ ଯେଉଁ ଭାରତର କୋଟିପତି ଶିଳ୍ପପତି କୁହନ୍ତି ନା, ଶିଳ୍ପପତିମାନେ ସେଇଟା ସବୁ ରଖୁଥିଲେ। ତା ଭିତରେ ଏମିତି ଗିର୍ଜା ମାନେ ତାଙ୍କ ଚର୍ଚ୍ଚ ବି ରହିଛି, ପ୍ରେୟର ହଲ୍ ରହିଛି, କିଏ ବନ୍ଧୁକ କିଏ ଗୁଳି ପୁଳିଆ କଲେ ତା ଅଣ୍ଡରଗ୍ରାଉଣ୍ଡ ରହିଛି, ମାନେ କେତେ ସୁନ୍ଦର ଡିଜାଇନ୍ର ସବୁ, ସବୁଆଡ଼େ ପବନ ଯାଇପାରୁଥିବ, ଭେଣ୍ଟିଲେସନ୍ ଥିବ, କ'ଣ ସେ ଘର ସବୁ ହେଇଛି, ଏତେ ଭୋଗ ସ୍ଥାନ, ସେ ପୁଣି ସିଟି ଭିତରେ ନୁହେଁ, ପୁରା ଜଙ୍ଗଲ ଭିତରେ ସେମାନେ ସରଉଥିଲେ, ପୁରା ସେଠିରୁ 200-300 କିଲୋମିଟର ପୂର୍ବଦେଲେ ଯାଉଥିଲେ, ଦେଖୁଥିଲେ ଏଇଟା ମନ୍ଦିର ବନା, ରଖ ଏଇଟା ମନ୍ଦିର କର କୃଷ୍ଣଙ୍କ, ମାୟା ମାୟା ଜାଗର, ଏଠି କଣ, ଏଠି କଣ ମାୟା, ଏଠି କୋଉ ଝିଅଟା ଗୋଟେ ଡ୍ରେସ୍ ପିନ୍ଧିକି ପଳଉଛି ନା, ପୁଅଟା ଗୋଟେ ଭଲ ଡ୍ରେସ୍ ପିନ୍ଧି, ଗୋଟେ ମୋବାଇଲ, ଏଠି କଣଟା ଗୋଟେ ଗନ୍ଧିଆ, ଏ ଗାଡି ଭଡ଼ା ଗୁଡାକରେ କିଛି ଭ୍ୟାଲୁ ନାହିଁ, ଏ ଯୋଉ ଚଲଉଛନ୍ତି ମରିଯିବ ମଣିଷ ଦେଖିଲେ ଡର ଲାଗୁଛି, ସେଠି ତୁମେ ଗଲେ ଦେଖିଲେ ଆଶ୍ଚର୍ଯ୍ୟ ପାଗଳ ହେଇଯିବ। ସେନେ ଯୋଉ ଭାରତୀୟ ମାନେ ଯାଉଛନ୍ତି ସେ ଫେରୁଛନ୍ତି, ତାଙ୍କ ଶୃଙ୍ଖଳା ସେ ଦେଶରେ ଯୋଉ ଯାହା ଯେମିତି କଚଡ଼ା ଜାଗାକୁ ଓଡ଼ିଶା ଭାରତକୁ ଆଉ ଯିବାନି, ସେଠି ଭଗବାନ ନାହାନ୍ତି, କିନ୍ତୁ ଭୋଗ କରିବା ପାଇଁ ସୁବିଧା, ମାୟା ସମସ୍ତେ ଧରିଦେଇଛି, କାହାକୁ ଛାଡ଼ିବାରେ, ସାଧୁସନ୍ଥକୁ ଧର ଲାଷ୍ଟକୁ, ଆଉ ସାଧୁସନ୍ଥ ପଛରେ ଗୋଡ଼େଇଲା, ମାୟା କହିଲା କଣ କରିବି, ସମସ୍ତେ ମତେ ମୂର୍ଖ ବୁଝିପାରିଲାନି, ମତେ ପଣ୍ଡିତ ହେଇ ତୁମେ ତ ନ ବୁଝିବ କିନ୍ତୁ, ସେଥିପାଇଁ ପୂର୍ବତ ଲେଖିଲେ ନା, ଆଉ ବିକ୍ଷେପ ଏ ଯୋଉ କଣ ଆବରଣାତ୍ମିକ ପ୍ରକ୍ଷେପକ୍ଷତ୍ମିକ, ଦିଟା ମାୟାର ମାୟା ଦିଟା କାର୍ଯ୍ୟ ରହିଲେ ନା, ଆଉ ସେ କଣ ସାଧୁକୁ ଛାଡ଼ିଦବ ନା କଣ, ଆମେ କଣ ବାବା ଝିଅ ଆମେ ଛାଡ଼ିଦବ, ସୁକ୍ଷ୍ମ ଭାବରେ ମାୟା ରହିବ, ତୁମର ବୁଦ୍ଧି ଭିତରେ ପ୍ରବେଶ କରିବ, ମାୟା ଦେବୀ ଆଉ ତାଙ୍କର ଦୁର୍ଗ, ସେ ତ ରହିଛନ୍ତି ପ୍ରଭୁପାଦ କହୁଛନ୍ତି ମାୟା ଜି ଡୁଇଙ୍ଗ ଥ୍ୟାଙ୍କଲେସ୍ ଜବ୍, କାରଣ ତୁମେ ଯାଇ କୃଷ୍ଣଙ୍କୁ ଡିଷ୍ଟର୍ବ କରିବ, ତ ତୁମକୁ ବହୁତ ପ୍ରକାର ଅନୁଭବ, ବହୁତ ପ୍ରକାର ଜୀବନରେ ମାୟାଦେବୀ ଦେବେ। କାହିଁକି ଗୋଟେ ଜଣେ ସାଧୁ ହେଇଗଲା ପରେ ତ କାହିଁକି ଏତେ ଜିନିଷ ଆସୁଛି? ମାୟାଦେବୀ ଯୋଉ ଏଇ ଯୋଉ ବିଭିନ୍ନ ହିଣ୍ଡ୍ରାନ୍ସ ସବୁ ଦଉଛନ୍ତି, ତା ଦ୍ୱାରା ଜଣେ ସାଧୁ କେବଳ ଅନପଏଣ୍ଟେଡ ହବ କଣ କୃଷ୍ଣ, ସାଧୁଙ୍କୁ ଡିଷ୍ଟର୍ବ ହେଲେ ସିଏ ଛାଡ଼ି ପିଟି ହଉଛି ନା ଏମିତି, ଏଟା ଅସୁବିଧା। ଏ ଅସୁବିଧା କଣ ବାପା, ତୁ ଯୁଆଡେ ଯାଉ ତୋ ମାୟା ଛାଡ଼ିବ ନା କଣ? ଏକୁଟିଆ ର ଯୋଉଠି ର ଯେମିତି ଯା, ମାୟା ତୁମର ସ୍ତ୍ରୀ ପିତ୍ର ବିବାହ ଚୁରା ହବନି। ତୁମେ ବୃନ୍ଦାବନ ଯାଇ ରହୁନା, ଦେଖ ତମ ଦେହ ଭିତରେ ବସିଯିବ, ସିଏ ତମ ମୁଣ୍ଡରେ ଭିତରେ ବସି ତମକୁ ଦୁନିଆ ବୁଦ୍ଧି ଶିଖିବ, ହେ ଭଲ ଖା ଭଲ ପି ର ୟା କର ତା କର ଏମିତି କର ସେମିତି କର, କେତେ ସାଧାରଣ ଭୋଜନ ପନ୍ଥା ମୁଣ୍ଡରେ ପଶେଇବ, ସ୍ୱର୍ଣ୍ଣକ୍ଷେତ୍ର କଣ ପଶେଇଦବ କେବେ ହେଇପାରେ? ମାୟା ବହୁତ, ସେଥିପାଇଁ ସେ କହୁଛନ୍ତି ବାରମ୍ବାର ଭାଗବତରେ ଶବ୍ଦ ଆସ ମାୟା ବିଦୁଷ୍ୟ, ମାୟାକୁ ଆପଣ ପରାସ୍ତ କରିଛନ୍ତି ସବଳ ଦେବତାମାନେ କଥା କହେ। କାରଣ ଯେଉଁମାନେ ମାୟାର ପ୍ରଭାବକୁ ଭଲ ଭାବରେ ହୃଦୟଙ୍ଗମ କରିଛନ୍ତି ସେମାନେ ମାୟା ଦେଶକୁ ଜାଣିପାରିବେ। ସେ ଜାଣିଛନ୍ତି ସବୁ ବ୍ରହ୍ମା ବ୍ରହ୍ମା ଆଦି ଦେବତାମାନେ ସବୁ ଜାଣିଛନ୍ତି ନା, ଭଗବାନ ତାଙ୍କ ମାୟାଟା ଦେଖେଇଲେ ସେ ଜାଣିଛନ୍ତି, ଶିବାଜୀ ଜାଣିଛନ୍ତି। ତେଣୁ ଆପଣ ଏ ବ୍ରହ୍ମଣେ ଏ ପରମାତ୍ମାନେ ଏ ଭଗବାନ ମୁଁ ଆପଣଙ୍କୁ ପ୍ରଣାମ କରୁଛି। ଆଚ୍ଛା ସେଇଠି ଅଛନ୍ତି ବସିଛନ୍ତି କିଏ, ନନ୍ଦ ମହାରାଜ। ଆଚ୍ଛା ପ୍ରଶ୍ନ ଆସିବ, ଯେତେବେଳେ ଭଗବାନ ବରୁଣ ପ୍ରଣାମ କରୁଛନ୍ତି କାହାକୁ, କୃଷ୍ଣଙ୍କୁ, ତାହେଲେ ନନ୍ଦ ମହାରାଜଙ୍କର ବାତ୍ସଲ୍ୟ ପ୍ରେମରେ ନିଶ୍ଚିତ କିଛି ପ୍ରଭାବ ପଡ଼ିଥିବ ନା? କିଛି ପ୍ରଭାବ ପଡ଼ିବନି, ସେମାନଙ୍କର ପ୍ରେମର ଏତେ ଗାଢ଼ତା ଥିଲା ସେ କେବେ ବି ସେ କହିବେ ଇଏ ଜଳ ଭିତରୁ କେମିତି କାନା ପଳେଇଲା, ହଁ ସେ ନାରାୟଣ କୃପାରେ ଆସିଥିବ। ଇଏ କଣ କୋଉଠି ଆସିବ, ଏହାର କୋଉଠି ବଳ ଅଛି? ସେ କେବଳ ଗୋଟିଏ ଜିନିଷକୁ ସେଥିପାଇଁ ନାମକରଣ ବେଳେ ଗର୍ଗାଚାର୍ଯ୍ୟ ଯୋଉଟା କହିଦେଇଯାଇଛନ୍ତି ସେଇଟା ହିଁ ତାଙ୍କର ସମ୍ପତ୍ତି ଥିଲା। ଅଜାନ ତୁମେ କିନମ ମୁଢେନା ମୁଢେନା କାର୍ଯ୍ୟବେଦିନମ ଆନିତୋୟମ ତବ ପିତା ତଦ ଭଗବାନ କ୍ଷନ୍ତୁ ମରହସି। ପ୍ରଭୁ ମୋତେ କ୍ଷମା କରନ୍ତୁ, ଏଇଠି ଏଇଠି ଚକ୍ରପାତ ଲେଖିଛନ୍ତି, ବହୁତ ସୁନ୍ଦର ଟୀକା ଲେଖିଛନ୍ତି। ହେ ପ୍ରଭୁ, କର୍ତ୍ତବ୍ୟ ବିମୂଢ଼ ଅନଭିଜ୍ଞ ଏବଂ ମୂଢ଼ ମୋର ଭୃତ୍ୟ ନ ଜାଣିକି ନ ଜାଣି ଆପଣଙ୍କର ପିତାକୁ ଏଠାକୁ ଆଣିଛନ୍ତି, ଆପଣ ଏହି ଅନ୍ୟାୟ କାର୍ଯ୍ୟ ପାଇଁ କ୍ଷମା କରନ୍ତୁ। କିଙ୍ଗ ଭୋ ମାମେକ ସ୍ତୁବନ ଲଜ୍ଜ ସେ, ଯଦି ଭଗବାନ ପ୍ରଶ୍ନ କରିବେ ତୁମକୁ ଲଜ୍ଜା ଲାଗୁନି ମୋତେ ସ୍ତୁତି କରୁଛ ପୁଣି? ଯଦି ଭଗବାନ ପ୍ରଶ୍ନ କରିବେ ତୁମକୁ ଲଜ୍ଜା ଲାଗିବା ଦରକାର, ମୋ ବାପକୁ ଆଣିକି ଆଣିଛ ପୁଣି ମୋତେ ସ୍ତୁତି କରୁଛ ଭଗବାନ ବୋଲି? କିଂ ଭୋ ମାମେବ ସ୍ତୁବନ ଲଜ୍ଜ ସେ, ହେ ତୁମକୁ ତୁମେ ମୋତେ ସ୍ତୁତି କରୁ ତୁମକୁ ଲଜ୍ଜା ଲାଗୁନି? ସତ୍ୟମ ମହା ଅପରାଧୀ ମେ ଜାତ ଏବ ଇତ୍ୟାହ। କିଏ କହୁଛନ୍ତି ବରୁଣ? ସତ୍ୟ, ଆପଣ ଯାହା କହିଲେ ସତ୍ୟ, ମୁଁ ଗୋଟେ ମହା ଅପରାଧ କରିଛି, ମୋର ଗୋଟେ ମହା ଅପରାଧ ଜାତ ହେଇଛି ଆପଣଙ୍କ ଚରଣ କମଳରେ। ନା କଣ ହେଇଛି ନା, ଅଜାନତ ଦ୍ୱାଦଶ୍ୟା ଅଳ୍ପତ୍ୱେ ଅରୁଣ ଦ୍ୱୟାତ୍ ପୂର୍ବମପି ଜଲେ ପ୍ରବିଷ୍ଟମ ଇତି ଭକ୍ତିଶାସ୍ତ୍ର ଅନଭିଜ୍ଞେନା। ଶାସ୍ତ୍ର ଦୁଇ ପ୍ରକାର ରହିଲା ନା, ଆଉ କର୍ମକାଣ୍ଡି ଯୋଉ କର୍ମକାଣ୍ଡି ସେକ୍ସନରେ ଯେତେ ସଂସାର ଲୋକ ଅଛନ୍ତି ସେ କଣ ଆମ ବୈଷ୍ଣବ ଶାସ୍ତ୍ର ଜାଣିଦେବେ ନା କଣ? ସେଥିପାଇଁ ସେମାନେ ଅଲଗା ସମ୍ପ୍ରଦାୟର ବି ସେମାନେ କଣ ଆମ ପ୍ରିନ୍ସିପଲ ଧରିପାରୁଛନ୍ତି? ଧରିପାରିବେନି। ସେ କାଷ୍ଟ ଦେଖିବେ, ବ୍ରାହ୍ମଣ ଜିନିଷ ଏଇଟା ଦେଖିବେ, ସେଟା ଦେଖିବେ, ବିଭିନ୍ନ ଜିନିଷ ସେ ଧରିପାରିବେନି ଶାସ୍ତ୍ର। ବୈଷ୍ଣବ ଶାସ୍ତ୍ର ତାଙ୍କ ପାଖରେ ତାଙ୍କ ପାଖ ସେ ସବୁ ପୁରୁଣା ଜିନିଷଟା, ସେ ମନୁସଂଗୀତା, ସେ ରାମାୟଣ, ସେ ଅଲଗା ସେ ଜିନିଷଟା ତାଙ୍କୁ ତାଙ୍କ ମୁଣ୍ଡରେ ପୋଷିବ। ଭକ୍ତିଶାସ୍ତ୍ରଟା ଅଲଗା, ସେ ଜାଣିଲେ ଭକ୍ତି ମହିମାଟା ତାଙ୍କ ହୃଦୟ ଭିତରେ ସେ ଜାଣିଛନ୍ତି। କଣ ଅଲଗା ସମ୍ପ୍ରଦାୟ ନିଜ ଭକ୍ତ ନାହାନ୍ତି ନା କଣ? ନା ସବୁ ଥିଲେ ବ୍ରାହ୍ମଣ ଥିଲେ କି? ହେଲେ ବି ହୃଦୟ ଭିତରେ କେବେ ପଶିବନି, କେବେ ପଶିବନି। ଭକ୍ତିଶାସ୍ତ୍ର ଅନଭିଜ୍ଞ, ଭକ୍ତିଶାସ୍ତ୍ରର ଯୋଉ ପରିପ୍ରକାଶଟା ଆଚାର୍ଯ୍ୟମାନଙ୍କ କୃପା ରୁହେ। ଜଣେ ଜାଣିବ କିନ୍ତୁ ତାକୁ ସ୍ୱୀକାର କରିବନି। ବହୁତ ବଡ ବଡ ଜ୍ଞାନୀ ଲୋକ ସେମାନେ ସବୁ ସିଦ୍ଧାନ୍ତ ଜାଣିଛନ୍ତି କିନ୍ତୁ ତାଙ୍କ ଅନ୍ତର ଭିତରେ ସେଟା ସ୍ୱୀକାର ହବନି, କାରଣ ତା ପ୍ରକଟ ହଉନି। ଏବେ ଶାସ୍ତ୍ରଟା କଣ ପ୍ରକଟ ଜିନିଷ, ପ୍ରକଟ କଣ ବୁଝିପାରୁଛନ୍ତି କି ନାହିଁ? ସେ ଯେମିତି ଗୋଟେ ଛୁଆଟା ମାଟା ଛୁଆକୁ ଦେଖିଦଉଛି, ସ୍ନେହଟାକୁ ସେ ତିଆରି କରୁନି। ମୋ ଛୁଆକୁ ଏମିତି ଖାଇବି, ଖାଇବାକୁ ଦେବି। ଛୁଆ ଟେଲିଫୋନ କରୁଛି କି? ତୁମ ବୋଉ ଟେଲିଫୋନ କରୁଛି ତା ବାପ ଘରକୁ, ହଁ ମା ଟିକେ କହିଲୁ କେମିତି ମୋ ପୁଅକୁ ଖାଇବାକୁ ଦେବି, କେମିତି ଗେଲ କରିବି, କେତେ ପିକୁଲାର ୱାର୍ଡ କଣ। ଆଜିକାଲି ତ ମା ମାନେ ଜାଣନ୍ତିନି, ମା ଗୁଡାକ ସେ ଜାଣନ୍ତିନି ଯୋଉ ଆଜିକାଲି ଛୁଆ। ମୁଁ ଛୋଟ ପିଲାବେଳେ ଦେଖିଛି ସେମାନେ ବାରମ୍ବାର କଣ କରନ୍ତି, ପିଲାମାନେ ଲଙ୍ଗଳା ହେଇଥାନ୍ତି ଆଉ ସେ ମଳତ୍ୟାଗ କରନ୍ତି ଛୁଆଗୁଡା। ଆଉ ସେ କ୍ଷୀର ଖାଆନ୍ତି ଯେହେତୁ ଗନ୍ଧ ହୁଏ, ସେମାନେ ମଳତ୍ୟାଗ କରିସାରିଲା ପରେ ଛୋଟ ଛୁଆ ପିଲା ହଳଦୀ ମାରିଦିଅନ୍ତି, ହଳଦୀ ବଟା ହଳଦୀ ସବୁବେଳେ ଘରେ ରହେ, ତ ହଳଦୀ ମାରିଦିଅନ୍ତି। କାହିଁକି ସେ ମା ସବୁବେଳେ ତାକୁ କଣ କରେ, ତାର ସେ ଯାକ ଲଙ୍ଗଳା ହେଇଥିବ, ସେଗୁଡ଼ା ସବୁବେଳେ ତାକୁ ଆଘ୍ରାଣ କରନ୍ତୁନି, ସବୁବେଳେ ଦେଖିବ ତା ସେ ଲଙ୍ଗଳା ହେଇଥିବ ନା, ତା ସେ ପିଛାକୁ ଆଘ୍ରାଣ କରିବ ସବୁବେଳେ, କାରଣ ମାରଟା ସ୍ନେହ। ବିଭିନ୍ନ ପ୍ରକାର ଶବ୍ଦ କହିବ, ଯୋଉ ଶବ୍ଦର ମୂଲ୍ୟ କିଛି ବୁଝି ହବନି, ମୋ ଧନରେ ମୋ ବାପରେ କଣ କେତେ କଥା କହିକି ସେ ସବୁ ଚୁମ୍ବନ କରିବ, ସେ ସେ ମଳତ୍ୟାଗ କରୁଛନ୍ତି, ଗନ୍ଧ ହବ ନା ମାକୁ, ମା ହଳଦୀ ମାରିଦିଏ, ଘୃଣାରେ ନୁହେଁ, ସେ ଜାଣିଛି ମୁଁ କେତେବେଳେ ମୁଁ ଶୁଙ୍ଘିବି ଆଘ୍ରାଣ କରି। ଆଚ୍ଛା ତାକୁ ଶିଖଉଛି ତୁ ସ୍ନେହଟା କିନ୍ତୁ ପିଲାଟା କରିବୁ ନାଇଁ, ସେ ଜ୍ଞାନଟା ତାର ପ୍ରକଟ ହେଉଛି କାହିଁକି, ତାର ସେ ଅବସ୍ଥାଟା ତାକୁ ଭଗବାନ ଦେଇଦେଉଛନ୍ତି, ସେ ସନ୍ତାନଟା ଦେଇଛି। ଆଉ ଏଇ ଭକ୍ତିଶାସ୍ତ୍ର ଯୋଉ ରହିଲା, ଅଲଗା ଗୁଡାକ କୁସ୍ତି କସରତ କରି ତମ ବୁଦ୍ଧି ଖର୍ଚ୍ଚ କରି ଜ୍ଞାନ ପାଇବ, ଭକ୍ତିଶାସ୍ତ୍ର ସେଟା ହବନି, ଭକ୍ତିଶାସ୍ତ୍ର ସେଟା ହବନି। ସେଥିପାଇଁ ମହାପ୍ରଭୁ କହିଦେଲେ, ଏନା ସର୍ବଦାମଦର କହିଦେଲେ, ଯାହା ଭାଗବତ ପଢ଼ ବୈଷ୍ଣବର ସ୍ଥାନେ ଏକାନ୍ତ ଆଶ୍ରୟ କର ଚୈତନ୍ୟ ଚରଣେ, ସେଟା ହବନି, ଭକ୍ତିଶାସ୍ତ୍ର ସେମିତି ହବନି। ତୁମେ ପ୍ରବଚନ ଦିଅ, ଜ୍ଞାନ ଜାଣ, ବହୁତ କିଛି କର, ଏଥିରେ କ୍ଷତି ନାହିଁ, କାରଣ ତୁମେ ଭକ୍ତିରେ ତୁମେ ସମୟଟା ଭଗବାନଙ୍କର ସେବାରେ ଯାଉଛି, ତୁମେ କଥା ବି କୃଷ୍ଣ କଥା କହୁଛ, କିନ୍ତୁ ଶାସ୍ତ୍ର ଯୋଉ ପ୍ରକଟ ହେବେ ସେ ଅଲଗା, ଯେମିତି ସ୍ନେହଟା ସ୍ୱୟଂ ପ୍ରକଟ ହେଉଛନ୍ତି, ଶାସ୍ତ୍ର ଯୋଉ ଜ୍ଞାନ ପ୍ରକଟ ହେବେ ସେ ଅଲଗା, ସେ ନିଜେ କରୁଣା କରିକି। ସେ ମହାପ୍ରଭୁ ଦେବାନନ୍ଦ ପଣ୍ଡିତ କେତେବେଳେ ପ୍ରବଚନ କରିଥିଲେ, ତାଙ୍କ ପ୍ରବଚନ ଶୁଣିକି କାନ୍ଦୁଥିଲେ କିଏ, ଶ୍ରୀବାସ ଠାକୁର କାନ୍ଦି ପକେଇଲେ ନା ପ୍ରବଚନ ଲେ, ଏତେ ସୁନ୍ଦର ପ୍ରବଚନ ଦେଉଥିଲେ ଭାଗବତ, ଦେବାନନ୍ଦ ପଣ୍ଡିତ କହିଲେ ଆଉ ଉଠେଇ ଦିଅ, ଇଏ ଗୋଟେ ଭାବୁକ ଆସିକି ଏଠି ବସି କାନ୍ଦୁଛି, ଅପରାଧ ହେଇଗଲା। ବହୁତ ବଡ଼ ଜ୍ଞାନ ସେଥିରେ, ମହାପ୍ରଭୁ ତାଙ୍କୁ ହିଁ କହିଲେ ଭାଗବତର ମହିମାଟା, ତାଙ୍କୁ ହିଁ କହିଲେ ଭାଗବତ ତୁମେ କଣ ଜାଣିଛ, ଏଇ ମତ ଭାଗବତ କାହାର କୃତ ନୁହେଁ, ଆପଣ ଆବିରି ଭାବ ତୀର ଭାବ, ଭାଗବତ କାହାର ନୁହନ୍ତି, ଆ ନିଜେ ଆବିରି ଭାବ ହୁଅନ୍ତି, ନିଜ ତୀର ଭାବ ହେଇଯାନ୍ତି। ସେ ହଉଛି ସଂସାର ଅଜ୍ଞ, ଯିଏ ଜାଣେ ଯିଏ କୁହେ ଯେ ମୁଁ ଭାଗବତ ଜାଣିଛି ବୋଲି, କେହି ଭାଗବତ ଜାଣନ୍ତି, ଶାସ୍ତ୍ର ଭକ୍ତିଶାସ୍ତ୍ର କହୁଛନ୍ତି, ଭକ୍ତିଶାସ୍ତ୍ର ଅନଭିଜ୍ଞା, ମୁଁ ଆମେ ଜାଣିଛୁ କେବଳ ଏତିକି, ଅସୁର ବେଳାରେ ସ୍ନାନ କଲେ ତାକୁ ଧରି ଆଣ, ତା ଦଣ୍ଡ ଦିଆ ହବ, କିନ୍ତୁ ଭକ୍ତିଶାସ୍ତ୍ର ଏତେ ସୂକ୍ଷ୍ମ, ଦ୍ୱାଦଶର ଅଳ୍ପତ୍ଵ ହେତୁ ଏଠି ସେ ଲେଖୁଛନ୍ତି, ଦ୍ୱାଦଶ ଅଳ୍ପ, ଦ୍ୱାଦଶଟା ଅଳ୍ପ ଅଛି ଲେଖିଲେ ନା, ଅଜାନତ ଦ୍ୱାଦଶ୍ୟା ଅଳ୍ପତ୍ଵ ଅରୁଣ ଦୟାତ ପୂର୍ବମ ବି ଜଳ ପ୍ରବିଷ୍ଟମିତି ଭକ୍ତିଶାସ୍ତ୍ର ଅନଭିଜ୍ଞାନ। ମୁଁ ତ ଭକ୍ତିଶାସ୍ତ୍ର ଜାଣିନି ଆଉ ଆଜ୍ଞା, ମୋ ଚେଲାମାନେ କଣ ଜାଣି, ମୁଁ ତ ଜାଣିନି। ତେଣୁ ଭକ୍ତିଶାସ୍ତ୍ର ତାର ଅର୍ଥ ନୁହେଁ ଯେ ଆମେ ପଢିବାନି କହିବାନି, ତାର ଅର୍ଥ ଏଇଟା ନୁହେଁ, କିନ୍ତୁ ମନେ ରଖିବାକୁ ପଡିବ ଶାସ୍ତ୍ର ସ୍ୱୟଂ କୃପା କରନ୍ତି, ସେଥିପାଇଁ ସାଧୁ ଶାସ୍ତ୍ର କୃପା ହେଇଛନ୍ତି, ଶାସ୍ତ୍ର ତାକୁ କୃପା କରିବେ ତା କତିରେ ପ୍ରକଟ ହେବେ, ସେ କୃପା ଶାସ୍ତ୍ରଙ୍କର କୃପା ଯେତେ ପ୍ରାପ୍ତ ହବ, ଜୀବର ଭଜନମୁଖୀ ହୁଏ, ସେ କେବଳ ଉପଦେଶ ଦେବା ପାଇଁ ଶାସ୍ତ୍ର ପଢିବନି, ଭଜନମୁଖୀ ହବ, ଶରଣାଗତଟା ପଡିବ, ଏଟା ଶାସ୍ତ୍ର କୃପା। ଜଣେ କହିବ ମୁଁ ତ ହରିକଥା କହୁଛି, ମୋର ସମୟ ହରିକଥା, ଭଲ ଭଗବାନ କଥା କହୁଛ ନା, ଏତିକି ସମୟ ତୁମର ଏନର୍ଜିଟା ଶକ୍ତିଟା ଭଗବାନ ସେବାରେ ଯାଉଛି, ଶ୍ରଦ୍ଧା ତୁମେ କରୁଛ, କିନ୍ତୁ ତୁମେ ନିଜକୁ ନିଜେ ପରୀକ୍ଷା ଦିଅ, ଶାସ୍ତ୍ର ତୁମକୁ କୃପା କରିଲେ ତୁମର ଶରଣାଗତିଟା ବଢୁଛି କି ନାହିଁ, ଯେ ଶରଣାଗତି ନ ବଢୁଛି, ତୁମେ ଏତେ ହରିକଥା କଲ ଏତେ ଶ୍ରଦ୍ଧା କଲ, ତାହେଲେ ଶାସ୍ତ୍ର ତୁମକୁ ଶାସ୍ତ୍ର କୃପା କରୁନାହାନ୍ତି, ଦୁଇ ଗ୍ରନ୍ଥ କୃପା କରୁନାହାନ୍ତି, ଦୁଇ ଭାଗବତ କୃପା କରୁନାହାନ୍ତି, ଗ୍ରନ୍ଥ ଭାଗବତ ଆଉ ଭକ୍ତ ଭାଗବତ, ତାଙ୍କ କୃପା ନ, ତୁମେ ଏତେ କଥା କହୁଛ ଏତେ ଶ୍ରଦ୍ଧା କରୁଛ, ତୁମ ଶରଣାଗତିରେ ବଢୁନି କାହିଁ, ପ୍ରଭୁଙ୍କ ଉପରେ ଭରସା କାହିଁ ବଢୁନି, ବଢୁନି ମାନେ ଦୁଇ ଶାସ୍ତ୍ରଙ୍କର କୃପା ହିଁ ଶାସ୍ତ୍ର। ସେଥିପାଇଁ ସେ କହିଲେ ଭକ୍ତିଶାସ୍ତ୍ର ଅନଭିଜ୍ଞାନ, ତାମାନେ କଣ ସେ ଶାସ୍ତ୍ର ଜାଣନ୍ତି, ଜାଣନ୍ତି ଶାସ୍ତ୍ର ଯୋଉ ସୂକ୍ଷ୍ମ ରହସ୍ୟ ସେ ପ୍ରକଟିତ ହୁଅନ୍ତି, ଭକ୍ତିଶାସ୍ତ୍ର ସମସ୍ତେ ଜାଣିପାରିବେ, ଦ୍ୱାଦଶର ଅଳ୍ପ ସମୟ ରହିଛି ପାରଣା, ସେଥିପାଇଁ ଅରୁଣ ଉଦୟ ପୂର୍ବରୁ ଜଳରେ ପ୍ରବେଶ କରିହବ, କିଛି ଅସୁବିଧା ନାହିଁ, କିନ୍ତୁ ମୁଁ ଜାଣିନଥିଲି ମୁଁ କଲି। ଆଚ୍ଛା, ଅତଏବ ମୂଢ଼େନ ଅକାର୍ଯ୍ୟ ବେଦିନା ମମ ଭୃତ୍ୟ ଅପି ମତ କାର୍ଯ୍ୟ ନ ଜାଣନ୍ତି, ଇତି ଅର୍ଥ ମୋ ମୂଢ଼ ମୋର ଭୃତ୍ୟ ମାନେ ମାନେ ସେ ମୂଢ଼, ଆଉ ମୁଁ ତ ଜାଣିନି ଆଉ ମୋ ଭୃତ୍ୟ ଭୃତ୍ୟ କେମିତି ଜାଣିବି, ତେଣୁ ମୁଁ ହଉଛି ଅପରାଧୀ। ତବ ପିତାନି ତ ଅୟମ ଇତି ଏଠି ଏଠି ଚକ୍ରବାତ କହିଦେଲେ, ଭାଗବତ କଣ ନନ୍ଦ ମହାରାଜଙ୍କ ଆଗରେଟା କହୁଛନ୍ତି, ତୁମେ କଣ ଉଦ୍ଧାର କରି ପାଇବ, ଯେତେବେଳେ ତାଙ୍କୁ ବରଣ ପ୍ରଣାମ କରୁଛନ୍ତି ସ୍ତୁତି କରୁଛନ୍ତି, କିଏ ଅଛନ୍ତି ପାଖରେ, ନନ୍ଦ ମହାରାଜ, ନନ୍ଦ ମହାରାଜଙ୍କର କେମିତି ସ୍ତୁତି କଲେ, ନନ୍ଦ ମହାରାଜଙ୍କୁ ଖରାପ ଲାଗିଥିବ କି କଣ କରିଥିବ, ଆମେ ଜାଣିନେ, ସେ କହିଦେଉଛନ୍ତି ଏଠି ଅୟମ ଅୟମ ତବ ପିତା, ଏଇ ହଉଛନ୍ତି ଆପଣଙ୍କ ବାପା, କଣ କହୁଛନ୍ତି, ଅୟମ ଇତି ରତ୍ନ ଚତୁଷ୍କା ମଧ୍ୟାସୀନ ସ୍ୱେନ ପୂଜିତ ସ୍ୱ ଇଷ୍ଟଦେବ ସ୍ମରଣ ସ୍ମରଣରତ ଶ୍ରୀ ନନ୍ଦମ ସ୍ୱାଞ୍ଜଲି ନାମ ଦର୍ଶୟତି କ୍ଷନ୍ତୁ ମହାରାଶି। ଆମେ ଆପଣଙ୍କ ବାପାକୁ ଯୋଉ ଆଣିଛୁ, ନନ୍ଦ ମହାରାଶି କେମିତି ବସିଥିଲେ, କେତେ ସୁନ୍ଦର ପରିଭାଷାରେ ଲେଖୁଛନ୍ତି। ତାକୁ ତ ସବୁ କଣ କଣ ତାର ଆଚ୍ଛା, ତୁମର ପିତା କରପୁଟାଞ୍ଜଳିରେ ଦେଖାଉଛନ୍ତି। ଏ ଦେଖ, ହାତ ଯୋଡ଼ିକି ନନ୍ଦ ମହାରାଜ ଆଙ୍ଗୁଠି ଦେଖାନ୍ତି, ଆଙ୍ଗୁଠି ଦେଖିକି କୁହନ୍ତି। ଆଙ୍ଗୁଠି ଦେଖିକି କାହାକୁ କୁହାଯାଏ ନା, ଗୁରୁଜନଙ୍କୁ ଆଙ୍ଗୁଠି ଦେଖାଯାଏ ନା, ଗୁରୁଙ୍କୁ ମା ପିତାଙ୍କୁ ମାତାଙ୍କୁ ଆଙ୍ଗୁଠି ଦେଖାଯାଏ ନା। ଆଙ୍ଗୁଠି ଦେଖିବା ଗୋଟେ ଗର୍ବର ପ୍ରକାଶ। କୃତାଞ୍ଜଳି ପୁଟରେ ଦେଖାଉଛନ୍ତି, ଏଇ ଆଜ୍ଞା ଆପଣଙ୍କ ବାପା ବସିଛନ୍ତି। କେଉଁଠି ବସିଛନ୍ତି? ନାଇଁ, ସଂସ୍କୃତରେ ଲେଖିଲେ ରତ୍ନ ଚତୁଷ୍କି କାମ ମଧ୍ୟାସୀନମ, ଗୋଟେ ରତ୍ନ ପାଲିଙ୍ଗିରେ ବସିଛନ୍ତି। କିଏ ଆଣିକି ବସିଛନ୍ତି? ବରୁଣ। ଆପଣ ନନ୍ଦ ମହାରାଜ, ଆପଣ କୃଷ୍ଣଙ୍କର ପିତା, ଆପଣ ଏଇ ଏଇ ଆସନରେ ବସିବା ଦରକାର। ରତ୍ନ ପାଲିଙ୍ଗିରେ ବସିଛନ୍ତି। ଆଉ କଣ କରୁଛନ୍ତି ନା, ସ୍ୱୟଂ ଇଷ୍ଟଦେବ, ନିଜର ଇଷ୍ଟଦେବଙ୍କୁ ଚିନ୍ତା କରୁଛନ୍ତି। ନିଜ ଇଷ୍ଟଦେବ କିଏ? ନନ୍ଦ ମହାରାଜଙ୍କର ନାରାୟଣ, ସେ ନାରାୟଣକୁ ଚିନ୍ତା କରୁଛନ୍ତି। ଏହି ତମ ପିତା ଦେଖ, ସ୍ୱଇଷ୍ଟଦେବ ସ୍ମରଣରତ ଶ୍ରୀ ନନ୍ଦ ସ୍ୱାଞ୍ଜଲି ନାମ ଦର୍ଶୟତି କ୍ଷନ୍ତୁ ମହାରାଶି। ଆପଣ କ୍ଷମା କରନ୍ତୁ, ଆଉ ଆପଣଙ୍କ ପିତାକୁ ଆମେ ଯୋଉ ନେଇ ଆସୁଛି ସେ ଆମକୁ କ୍ଷମା କର, କ୍ଷମା ପ୍ରାର୍ଥନା କରୁଛନ୍ତି। ସେ ନନ୍ଦ ମହାରାଜ ସେଠି ଧ୍ୟାନରେ ବସିଛନ୍ତି। ଆଚ୍ଛା, ଏଥିରୁ ଜଣାପଡୁଛି ଯାହା ସ୍ତୁତି କରିଥିବେ କିଏ? ଭାଉ ବରୁଣ ନନ୍ଦ ମହାରାଜ ଶୁଣୁନଥିବେ, ସେ ଧ୍ୟାନରତ ରହିଛନ୍ତି। ଶୁଣୁଥିଥାନ୍ତେ, କୃଷ୍ଣଙ୍କୁ ପଚାରିଥାନ୍ତେ କଣ ତୋତେ ଏମିତି କେମିତି କଣ ତତେ କଣ ଭଗବାନ ବୋଲି କହିଲା ସିଏ, ସେ ପୁଣି ଗୋଟେ ନାଟକ ଚାଲିଥାନ୍ତା। ବ୍ରହ୍ମ କହିଲା, ପରମାତ୍ମା କହିଲା, ଭଗବାନ କଣ କହିଲା, କାଳେ ପ୍ରଶ୍ନ ହେଇଥାନ୍ତା। ସେ ପ୍ରସଙ୍ଗ ଯଦି ସେଟା ଶୁଣିଥାନ୍ତେ ତାହେଲେ ଯାହା ଅନୁମାନ ଜଣାପଡ଼ୁଛି ସେ ପ୍ରସଙ୍ଗ ବି ଆସିଥାନ୍ତେ। ତେଣୁ ବିଶ୍ୱନାଥ ଚକଟାକଙ୍କର କହିବା କଥା, ସେ ସମୟରେ ନନ୍ଦ ମହାରାଜ ରତ୍ନ ପାଲିଙ୍କ ଉପରେ ନିଜର ଇଷ୍ଟଦେବ ନାରାୟଣଙ୍କୁ ଧ୍ୟାନରତ ଥିଲେ। ତେଣୁ ୟା ଭିତରେ ଚାଲିଛି ସ୍ତୁତି, ବରୁଣଦେବଙ୍କୁ ବରୁଣଦେବ ସ୍ତୁତି କରୁଛନ୍ତି କୃଷ୍ଣ ବଳରାମଙ୍କୁ। ତବ କ୍ଷମା ସିନ୍ଧୁତ୍ୱାତ୍ ମମ ତୁମ ଅପରାଧ ସିନ୍ଧୁତ୍ୱାତ୍ ଦଣ୍ଡୟିଷ୍ୟତି ଚେତ୍ ଯଥେଷ୍ଟ ଦଣ୍ଡୟତି ଇତି ଭାବମ। କେତେ ସୁନ୍ଦର ଭାବ କହୁଛନ୍ତି, ଆପଣ ହେଉଛନ୍ତି କ୍ଷମା ସିନ୍ଧୁ, ମୁଁ ହେଉଛି ଅପରାଧର ସିନ୍ଧୁ। ମୁଁ ସିନ୍ଧୁର ଅଧିପତି, କିନ୍ତୁ ମୁଁ ଅପରାଧ ବହୁତ ଅପରାଧ କରିଛି, ଆପଣ ହେଉଛନ୍ତି କ୍ଷମା ସିନ୍ଧୁ, ଆପଣ କ୍ଷମା ସାଗର, ଆପଣ ଯଥେଷ୍ଟ ମୋତେ ଦଣ୍ଡ ପ୍ରଦାନ କରନ୍ତୁ। ତୁମର ଧ୍ୟାନରେ ବସିଛନ୍ତି କୃଷ୍ଣ ବଳରାମ ଏଭଳି ଭାବରେ ସ୍ତୁତି କରୁଛନ୍ତି। ମମାପ୍ୟାନୁଗ୍ରହଂ କୃଷ୍ଣଂ କର୍ତୁ ମହର୍ଷ୍ୟ ଶେଷଦ୍ରୁ ଗୋବିନ୍ଦ ନିୟତାମେ ସ ପିତା ତେ ପିତୃବତ୍ସଳ। ହେ ସର୍ବଦର୍ଶିନ, ହେ ପିତୃବତ୍ସଳ, ହେ ଗୋବିନ୍ଦ, ହେ କୃଷ୍ଣ, ଚାରିଟି ବିଶେଷଣ ଏଠି ଲଗେଇଲେ। ମମ ଅପି ଅନୁଗ୍ରହଂ କୃଷ୍ଣ ଗୋବିନ୍ଦ ପିତୃବତ୍ସଳ ସର୍ବଦର୍ଶିନ, ମମ ଅନୁଗ୍ରହ କରୁ ଅଶେଷ ଦୃକ୍ ସର୍ବଦର୍ଶିନ, ଚାରିଟି ରଖିଲେ। ହେ ସର୍ବଦର୍ଶିନ, ହେ ପିତୃବତ୍ସଳ, ହେ ଗୋବିନ୍ଦ, ହେ କୃଷ୍ଣ, ଆପଣ ମୋର ପ୍ରତି କୃପା କରିବେ। ଏହି ଆପଣଙ୍କର ପିତା ନନ୍ଦ ମହାରାଜଙ୍କୁ ଆପଣ ନେଇଯାଆନ୍ତୁ, ମୁଁ ତ ଅପରାଧ କରିଛି, ମୋତେ କ୍ଷମା କରନ୍ତୁ। ଏହି ପିତା ଆପଣ ବସିଛନ୍ତି, ଅର୍ଥାତ୍ ନନ୍ଦ ମହାରାଜ ସବୁ କିଛି ଶୁଣୁନାହାନ୍ତି। ନନ୍ଦ ମହାରାଜଙ୍କୁ କୃଷ୍ଣ ବଳରାମ କେତେବେଳେ ଯାଇଥିବେ ନନ୍ଦ ମହାରାଜ କି ଜଣା ନାହିଁ। ନନ୍ଦ ମହାରାଜ ଯଦି ନାଇଁ, ବ୍ରଜବାସୀ ମାନଙ୍କୁ କିଛି ଜଣା ନାହିଁ, ସ୍ନାନ କରୁଛନ୍ତି କେତେବେଳେ ରାତିରେ। ତେଣୁ ଚକ୍ରବର୍ତ୍ତୀ ଲେଖିବେ ତାଙ୍କ ପର୍ବ ଟିକାରେ, ମୁଁ ଦେଖୁଥିଲି, ସେ କହୁଛନ୍ତି ସେ ରାତିରେ ଫେରିକି ଆଣିଲେ। ନନ୍ଦ ହାଲା ପଡ଼ିଛି ବ୍ରଜରେ, ନନ୍ଦ କୁଆଡ଼େ ଚୋରି ହେଇଯାଇଛି। ବରୁଣ ଆଦେଶ ଦେଲା ପରେ ଭଗବାନ କୃଷ୍ଣ ବଳରାମ ନନ୍ଦ ମହାରାଜଙ୍କୁ ଧରିକି ବ୍ରଜକୁ ଫେରିବେ। ପ୍ରସଙ୍ଗ ଆସିବା ଆଗକୁ, ହରେ କୃଷ୍ଣ, ଜୟ ଗ୍ରନ୍ଥରାଶ୍ରମ ଭାଗବତମ କି ଜୟ, ଶ୍ରୀଲ ପ୍ରଭୁ ଆସିଲା ଗୁରୁଦେବ କି ଜୟ, ଗୀତା ଗୌର ପ୍ରମାନନ୍ଦ।